भगवदेवासुदेवाय ॐ नमो भगवते वासुदेवाय श्रीमद्भागवतं दशमस्कन्ध षाठ्य अध्याय श्लोक संख्या 49 श्री भगवान उवाच साधु एतत् श्रोतृकामैस्त्वम् साधु एतत् श्रोतृकामैस्त्वम् राजपुत्री प्रलम्बिता राजपुत्री प्रलम्बिता मयोदीतं जदन्माथ मयादीतं जदन्माथ सर्वसत्यमे सर्वं तत्र सत्यमेव हि सर्वं तत्सत्यमेव हि साधु एतत् श्रोतृकामैस्त्वं राजपुत्री प्रलम्बिता मयोदीतं जदन्वाथ सर्वं तत्सत्यमेव हि साध्वेतश्रुतकामस्त्वं राजपुत्री प्रलम्बिता मयोदीतं जदन्वाथं सर्वं तत्सत्यमेव हि स्त्वं राजपुत्री प्रलम्बिता मयोदीतं जदन्वाथ सर्वं तत्सत्यमेव हि साध्वेतश्रोतृकामैस्त्वं राजपुत्री प्रलम्बिता मयोदीतं जदन्नाथ सर्वं तत्सत्यमेव हि साध्वेतश्रुतकामैस्त्वं राजपुत्री प्रलम्बिता मयोदीतं जदन्वाथ सर्वं तत्सत्यमेव हि साध्वेतश्रुतकामैस्त्वं राजपुत्री प्रलम्बिता मयोदीतं जदन्वाथ सर्वं तत्सत्यमेव हि शुक्रनुवाद श्री परमेश्वर भगवान कहले साध्वी हे महाराज महाराज कन्या मु तुम्हार ए प्रकार कथा सुनिबाक इच्छा करथली बोली तुमको प्रवंचना करथली मात्र वास्तविक मो कथार उत्तर तुम जहाँ किछ कहिछ ता निश्चिंत भाव निराट सत्य हरे कृष्ण अवृत भक्त सज्जन मातृवृंद आपण मान गांव भागवत कथा को स्वागत जना जाऊचे तेणु ये आम शुणिले कि भाव जो रही रुक्मिणी भल 16,108 राणी भगवान 16,108 राणी गोटे गोटे रूम रे दु दुज राणी रोच गोटे गोटे रूम रे जन जन राणी रोचा नु भगवान से समस्त जन जन राणी गोटे गोटे महल गोटे गोटे राणी महल विराट विराट राणी महल होकर रही ताधर गार्डन आम जमी रघुनंदन धाम रही से भाव सब फूल फूल गच्छ लगी कित कौन सब गार्डन फार्डेन रही कित कौन सब तार सब शोभा रही तेणु आम जो शुणुले कि भाव द्वारका निर्माण होता से विषय वर्णना करें यह द्वारका जो रही स्वर्ग ठार् आहरी उन्नत स्थित अच्छी स्वर्ग तहत सामान हम ना द्वारका भगवान धाम ये भौतिक जगत जहाँ सब रही ये हूँ निकृष्टतर स्थान किंतु भगवान धाम हूँ उत्कृष्टतर धाम ଭଗବତ ଗୀତାରେ ଭଗବାନ କହିଲେ ଯେଉଁଠି ଯେଉଁ କ'ଣ ନା ହେଉଛି ଗୋଟେ ଉନ୍ନତର କ'ଣ ଇଏ ଯେଉଁ ଭୌତିକ ଜଗତରେ ସବୁବେଳେ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ଲାଗି ରହିଛି, କିନ୍ତୁ ଆଉ ଗୋଟେ ଉନ୍ନତର ଧାମ ଉନ୍ନତର ପ୍ରକୃତି ରହିଛି ଯେଉଁଟା କେବେରେ ନଷ୍ଟ ହେବ ନାହିଁ। ପରଂ ସେ ଶ୍ଲୋକଟି କହି ଅଷ୍ଟ ମଧ୍ୟରେ ଭଗବାନ କହିଛନ୍ତି ସେ ଏଭଳି ଭାବରେ ଧାମ ଯେଉଁଟା କେବେ ନଷ୍ଟ ହେବ ନାହିଁ। ତେଣୁ ଭଗବାନ ଯେତେବେଳେ ଆସି ତାଙ୍କ ଲୀଳା କରନ୍ତି ତାଙ୍କ ଧାମ ସହିତ ଆସନ୍ତି, ସେ ଜଗତରେ ଦ୍ୱାରକା ଧାମ ରହିଛି। ତେଣୁ ଭଗବାନ ଯେତେବେଳେ ଦ୍ୱାରକା ତାଙ୍କର ଲୀଳା ଶେଷ କରିବେ ସେ ଧାମ ସହିତ ତାଙ୍କର ପୁଣି ଚାଲିଯିବେ। ସେ ଧାମ ଯେଉଁ ସମୁଦ୍ର ମଧ୍ୟରେ ଥିଲା ସେ ଧାମ ଦ୍ୱାରକା ଚାଲିଗଲା, ବା ଏଇଠି ରଖନ୍ତି ମଧ୍ୟ ଗୋଟେ ତା'ର କ'ଣ ପ୍ରତୀକ ରୂପରେ ସିମ୍ବଲ ରୂପରେ ଏଠି ମଧ୍ୟ ତାଙ୍କର ଧାମକୁ ଛାଡ଼ି ଦେଇ ଯାଆନ୍ତି। ଯେମିତି ଆମେ ଦେଖୁଛେ ବୃନ୍ଦାବନ ମଥୁରା ଏସବୁ ଧାମ, ଏସବୁ ଭଗବାନ ଥିଲାବେଳେ ଏସବୁ ଧାମ ଥିଲେ, ବର୍ତ୍ତମାନ ଯେଉଁ ଧାମ ନୁହଁ ତାହା ନୁହଁ, ବର୍ତ୍ତମାନ ମଧ୍ୟ ସେ ଧାମ, କିନ୍ତୁ କିଏ ସେଇଟାକୁ ଅନୁଭବ କରିପାରୁଛନ୍ତି ବା କିଏ ସେଇଟାକୁ ଉପଲବ୍ଧି କରିପାରୁ ସମସ୍ତେ ଉପଲବ୍ଧି କରିପାରିବେ ନାହିଁ। ଆମେ ଏ କଥାଟି ଥରେ କହିଥିଲେ, ଥରେ ଆକବରଙ୍କର ଯେଉଁ ରହିଛନ୍ତି ତାଙ୍କର ଆକବରଙ୍କ ପିରିୟଡ଼କୁ ଯାଇଥିଲେ, ମୋଗଲ ରାଜା ଥିଲେ, ସେ ପିରିୟଡ଼କୁ କୁହାଯାଉ ଯାଉଥିଲା ସୁବର୍ଣ୍ଣ ଯୁଗ। ସେ ଆକବର ବହୁତ ଧର୍ମନୀତି ସବୁ ହିନ୍ଦୁମାନଙ୍କର ଧର୍ମନୀତି ଉପରେ କୌଣସି ହସ୍ତକ୍ଷେପ କରୁନଥିଲେ, ବରଂ ହିନ୍ଦୁ ରାଜକନ୍ୟାଙ୍କୁ ବିବାହ କରିଥିଲେ, ସେ ଯୋଧାବାଇ ତାଙ୍କ ନାଁ ବୋଧେ ତାଙ୍କୁ ବିବାହ କରିଥିଲେ। ତେଣୁ ଇଏ ଯେଉଁ ରହିଛନ୍ତି ଆକବରଙ୍କର ସଭାରେ ଥିଲେ ନବରତ୍ନ, ନଅ ଜଣ ପଣ୍ଡିତ ଥିଲେ, ତାଙ୍କ ଭିତରୁ ଜଣେ ଥିଲେ ତାନସେନ, ବହୁତ ସୁନ୍ଦର ସଙ୍ଗୀତ ଗାନ କରନ୍ତି, ସୁନ୍ଦର ସଙ୍ଗୀତ ଗାନରେ ପ୍ରସିଦ୍ଧ ଥିଲେ, ତେଣୁ ସେ ତାଙ୍କର ରାଜସଭାରେ ସ୍ଥାନ ପାଇଥିଲେ। ନବରତ୍ନ ଏମାନେ ଗୋଟେ ଗୋଟେ ରତ୍ନ। ତେଣୁ ସିଏ ଥରେ ଆକବର ପଚାରିଲେ ତାଙ୍କୁ, କହିଲେ ଯେ ତୁମେ ଏତେ ଯେଉଁ ସୁନ୍ଦର ଭାବରେ ସଙ୍ଗୀତ ଗାନ କରୁଛ, ଆଠରୁ ଆଉ କିଏ ଅଛନ୍ତି ଅଧିକ ସଙ୍ଗୀତ ଗାନ କଲାବାଲା? ନା ହଁ ଅଛନ୍ତି। ନା କିଏ ସେ? ସିଏ ହେଉଛନ୍ତି ମୋର ଗୁରୁ ହରିଦାସ ଠାକୁର, ସୁରଦାସ କ'ଣ ତାଙ୍କ ନାଁ, ନା ତାହେଲେ ତାଙ୍କୁ ଟିକେ କୁହ ଏଠି ଗାନ କରିବେ। ନା ନା ସିଏ ଏଠି ଗାନ କରିବେ ନାହିଁ, କାହିଁକି ନା ସେ କେବଳ ଭଗବାନ ପାଇଁ ଗାନ କରନ୍ତି। ଏ ଯେଉଁ ମ୍ୟୁଜିକ୍ ରହିଛି ବା ସଙ୍ଗୀତ ରହିଛି ସାରେଗାମାପାଧାନୀ, ଇଏ ହେଉଛି ଯେଉଁ ସପ୍ତସ୍ୱର ରହିଛି, ଏସବୁ ଭଗବାନଙ୍କର ଭଗବାନଙ୍କର ଗୁଣଗାନ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଆର ଅସତ୍ ବ୍ୟବହାର କରାଯାଉଛି। ଏ ଭୌତିକ ଜଗତରେ ସେସବୁ ଭଗବାନଙ୍କ ଗୁଣଗାନ ନ କରିକି ଅନ୍ୟମାନଙ୍କର ଗୁଣଗାନ କରାଯାଉଛି। ଆଜିକାଲି ଯେତେବେଳେ ଯେତେ ସଙ୍ଗୀତ ସବୁ ପ୍ରାଇଜ୍ ପାଉଛି, କେତେ କ'ଣ ସବୁ ପାଉଛି, ପ୍ରତିବର୍ଷ ନୂଆ ନୂଆ ସଙ୍ଗୀତ ସବୁ ପ୍ରାଇଜ୍ ପାଉଛନ୍ତି, ସେସବୁ ସଙ୍ଗୀତକୁ ଲୋକମାନେ ମନେ ରଖୁଛନ୍ତି, ତା'ପରେ କମ୍ପିଟିସନ୍ ହେଉଛି, କୁଇଜ୍ ହେଉଛି, ଏସବୁ ରହୁଛି, କିନ୍ତୁ ଇଏ ହେଉଛି ଏ ପ୍ରକୃତ ସଙ୍ଗୀତର ଏ ଅସତ୍ ବ୍ୟବହାର ହେଉଛି। ଯଦି ସଙ୍ଗୀତଟା ଭଗବାନଙ୍କ ଉଦ୍ଦେଶ୍ୟରେ କରାଯାଉ ନାହିଁ ତାହେଲେ ସେଇଟା ଅସତ୍ ବ୍ୟବହାର ହେଲା। ତେଣୁ ଇଏ ତାଙ୍କର ଗୁରୁ ସିଏ ଯେଉଁ ସଙ୍ଗୀତ ଗାନ କରୁଥିଲେ ଭଗବାନଙ୍କ ଉଦ୍ଦେଶ୍ୟରେ ଗାନ କରୁଥିଲେ। ତେଣୁ ଯାହା ବି ହଉ ଏଇଭଳି ଭାବରେ ସେ ତାଙ୍କୁ କହିଲେ, ନାଇଁ ତାହେଲେ ସେଠିକି ଯିବା ଆମେ ଶୁଣିବା। ଆକବର ଲୁଚିକି ରହିଲେ, ତାଙ୍କର ଗୁରୁଙ୍କ ପାଖକୁ ଗଲେ ଏ ତାନସେନ ଗୁରୁଦେବଙ୍କୁ ପ୍ରଣାମ କରି କହିଲେ, ଗୁରୁଦେବ ମୋର ଗୋଟେ ସ୍ୱରଟି ମୋର ମନେ ପଡ଼ୁନାହିଁ ଠିକ୍ ଭାବରେ, ଆପଣ ଟିକିଏ କହିଲେ ଭଲ ହୁଅନ୍ତା। ନା କେଉଁ ସ୍ୱର? ନା ମେଘମଲ୍ଲାର। ମେଘମଲ୍ଲାରକୁ ସେ କହିଲେ, ତୁମେ ଗାଅ, କେଉଁଠି ଭୁଲ ଅଛି ମୁଁ କହିବି। ମେଘମଲ୍ଲାର ଗାଇଲେ, ସେ ଜାଣିଛନ୍ତି ଭୁଲ କଲେ, ଜାଣିଛନ୍ତି ସେ ଠିକ୍ ଭାବରେ ଗାଇପାରିଥାନ୍ତେ, କିନ୍ତୁ ସେ ଜାଣିଛନ୍ତି ଭୁଲ କଲେ। ତେଣୁ ଇଏ କ'ଣ କଲେ, ତାଙ୍କର ଗୁରୁଦେବ କହିଲେ, ଆ ଠିକ୍ ଅଛି ତୁମର ଭୁଲ ଏଇଠି ହେଉଛି କହିକିରି ଶୁଣିଲେ। ମେଘମଲ୍ଲାର ଯେଉଁ ଗାନ କଲେ ଆମର ବର୍ଣ୍ଣନା କରାଯାଇଛି ବେଦରେ, ଏ ଯେଉଁ ବିଭିନ୍ନ ପ୍ରକାର ବେଦନାଙ୍କ ସାମୁ ବେଦସ୍ମି, ବେଦମାନଙ୍କ ଭିତରେ ମୁଁ ସାମବେଦ, ଏଇ ଯେଉଁ ଛନ୍ଦ ଇତ୍ୟାଦି ସବୁ ରହିଛି, ସବୁ ମନ୍ତ୍ର ସବୁ ରହିଛି ବା ଯେଉଁ ସବୁ କଥା ରହିଛି ବା ଶ୍ଳୋକ ସବୁ ରହିଛି, ଇଏ ହେଉଛି ସଙ୍ଗୀତ ମାଧ୍ୟମରେ ଗାନ କରାଯିବ, ତାହାର ପ୍ରତି ଗୋଟେ ସ୍ୱର ରହିଛି। ଭଗବତ ଗୀତାରେ ଭଗବାନ କହୁଛନ୍ତି, ବେଦାନାଙ୍କ ସମବେଦସ୍ମି, ବେଦମାନଙ୍କ ଭିତରେ ମୁଁ ସାମବେଦ, ବହୁତ ସୁନ୍ଦର ସୁନ୍ଦର ସ୍ତୁତି ସବୁ ରହିଛି, ଏବଂ ସେ ସାମବେଦରେ ମଧ୍ୟ ବୃହତ୍ ସାମ ତଥା ସାମ୍ନା ସାମବେଦରେ ବିଭିନ୍ନ ଯେଉଁ ସ୍ତୁତି ସବୁ ରହିଛି ବା ବିଭିନ୍ନ ଶ୍ଳୋକ ରହିଛି ତା ଭିତରେ ବୃହତ ସାମ ଗୋଟେ ରହିଛି ସ୍ତୁତି ରହିଛି ସେଇଟାକୁ ରାତି ଅଧରେ ଗାନ କରାଯାଏ। କେଉଁ ସଙ୍ଗୀତ କେଉଁ ସମୟ ଅନୁସାରେ କେଉଁ ସଙ୍ଗୀତ ଗାନ କରାଯିବ ଭଗବାନ ସିଏ ତାଙ୍କର ଏଇଭଳି ଭାବରେ ରହିଛି ବହୁତ ପ୍ରକାର ତାଙ୍କର ଗୁଣ ଇତ୍ୟାଦି ତାଙ୍କର ସବୁ ରହିଛି ବହୁତ ଐଶ୍ୱର୍ଯ୍ୟ ରହିଛି ସଙ୍ଗୀତ ମଧ୍ୟ ତାଙ୍କର ଗୋଟେ ଐଶ୍ୱର୍ଯ୍ୟ। ଏଇସବୁ ସଙ୍ଗୀତ ସେ ଭଗବାନ ଠାରୁ ଆସିଛି ସଙ୍ଗୀତ ଶିକ୍ଷା ଶାସ୍ତ୍ର ଭଗବାନ ପ୍ରଦାନ କରିଛନ୍ତି। ଅଖିଳ କଳା ଅଖିଳ କଳା ଗୁରୁ ଅଖିଳ କଳାଦି ଗୁରୁ ସିଏ ନୃତ୍ୟ କଳାଦି ଗୁରୁ ସବୁର ଗୁରୁ ହେଉଛନ୍ତି ସେ ଭଗବାନ। ସେ ସଙ୍ଗୀତ ମଧ୍ୟ ତାଙ୍କ ପାଖରୁ ଆସିଛି ତେଣୁ କେଉଁ ସମୟରେ ସକାଳେ ଆମେ ସକାଳେ ଯେଉଁ ଗାନ କରୁଛେ ସଂସାର ଦାବା ନଳଲିଢ ଲୋକ ତ୍ରଣାୟ କାରୁଣ୍ୟାଙ୍ଗନାଙ୍ଗନ ତ୍ୱମ୍ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାନବସ୍ୟ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦ ହେଉଛି ମଙ୍ଗଳ ଆଳତିର ରାଗ ସ୍ୱର ଏଇଟା ଅନ୍ୟ ସ୍ୱର ଗାଇଲେ ସେଇଟା ଠିକ୍ ହେବ ନାହିଁ। ଆମର ଭକ୍ତିନ୍ଦ୍ର ଠାକୁର ଯେଉଁ ସଙ୍ଗୀତ ଗାନ କରିଛନ୍ତି ତା ଦେହରେ ଲେଖା ହେଇଛି ଏଇଟା କେଉଁ ରାଗରେ ଏଇ ସଙ୍ଗୀତ ଲେଖା ହେଇଛି ସେଇ ରାଗରେ ଗାନ କରାଯିବ। ମଧ୍ୟାହ୍ନ ରାଗ ଅଲଗା ସନ୍ଧ୍ୟାବେଳ ରାଗ ଅଲଗା ସକାଳର ରାଗ ଅଲଗା 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 ସବୁ ରହିଛି ସ୍ୱର ସେ ସବୁ ରାଗ ରହିଛି ତେଣୁ ମହଲାର ରାଗ ଗୋଟେ ରହିଛି। ଏଭଳି ଭାବରେ ଯଦି ଠିକ୍ ଭାବରେ ଗାନ କରାଯିବ ତାହେଲେ ମେଘ ଆସିଯିବ ବୃଷ୍ଟି ହେବ ମେଘ ମଲ୍ଲାର ତେଣୁ ସିଏ ଯେତେବେଳେ ଗାନ କଲେ ସେ ବୃଷ୍ଟି ଆସିଗଲ ଆକବର ଶୁଣିକି ତା ବହୁତ ଆନନ୍ଦିତ ହୋଇଗଲେ ଏତେ ଏଭଳି ସବୁ ଶୁଣିନଥିଲେ ସେ ସଙ୍ଗୀତ ଏଭଳି ସଙ୍ଗୀତ ରହିଛି। ସଙ୍ଗୀତ ଶାସ୍ତ୍ରରେ ଆମର ଯେଉଁ ମହାମନ୍ତ୍ର ରହିଛି ଇଏ ମଧ୍ୟ ଗୋଟେ ସଙ୍ଗୀତ ହରେ କୃଷ୍ଣ 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 ହରେ 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 ରାମ 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 ଏ ମଧ୍ୟ ଅନେକ ସ୍ୱରରେ ଗାନ କରାଯାଇପାରେ ଅନେକ ସ୍ୱର ରହିଛି। ହରେ କୃଷ୍ଣ ଉପରେ କେତେ ପ୍ରକାର ଗାନ ରହୁଛି ଗୀତ କେତେ ପ୍ରକାର ଗୀତ ରହିଛି ଏ କେତେ ପ୍ରକାର ସଙ୍ଗୀତ ମାଧ୍ୟମରେ ଗାନ କରାଯାଉଛି କେତେ ପ୍ରକାର ସ୍ୱର ରହିଛି ମହାମନ୍ତ୍ରର ଯାହା ହଉ ଏଇଭଳି ଭାବରେ ତାପରେ ସେ ପରିଚୟ ଏସବୁ କଥା ହେଲା ପରେ ତାଙ୍କର ଗୁରୁ କହିଲେ ଆକବର ରାଜା ସମଗ୍ର ଭାରତବର୍ଷର ରାଜା ସେ କହିଲେ ମୁଁ ଆପଣଙ୍କର ସେବା କିଛି କରିବି ଗୁରୁଦେବ ନା ଜାଣିଲେ ଆକବରଙ୍କର ଟିକେ ରହିଛି ତାଙ୍କର ଗର୍ବ ଇତ୍ୟାଦି ସବୁ ରହିଛି ସେ କହିଲେ ଆମର ଯେଉଁ ଯମୁନାର ରହିଛି ଯମୁନା ଘାଟ ଆମକୁ ସାମ୍ନାରେ ସେ ଘାଟଟା ଯେଉଁ ରହିଛି ସେଟା ଭାଙ୍ଗି ଯାଇଛି ପଥର ଖଣ୍ଡେ ତାକୁ ଟିକେ ଯୋଡ଼େଇ ଦିଅନ୍ତୁ। ଏଇଭଳି ଭାବରେ ଯେତେବେଳେ କହିଲେ ତାଙ୍କର ମନରେ ବହୁତ ଦୁଃଖ ହେଲା ଏ ଜଣେ ସମଗ୍ର ଭାରତବର୍ଷର ସମ୍ରାଟ ଆଉ ବା ଇଏ ଥିଲେ ତାଙ୍କୁ ଯଦି ଏଇ ଛୋଟିଆ କଥାଟେ କହିବେ ତାହେଲେ ତାଙ୍କୁ କେମିତି ଲାଗିବ ସମଗ୍ର ବୃନ୍ଦାବନ ଯେତେ ଯମୁନା ନଦୀକୁ ପୁରା ମୂଳରୁ ଶେଷ ପର୍ଯ୍ୟନ୍ତ ସିଏ ବହୁତ ସୁନ୍ଦର ଭାବରେ ଘାଟ ନିର୍ମାଣ କରିପାରିଥାନ୍ତେ ଏଥିପାଇଁ ତାଙ୍କର ରହିଛି ଧନ ସବୁ ରହିଛି କିନ୍ତୁ ଯାହା ହୁଏ ଏଇଭଳି ଭାବରେ ଯେତେ ଶୁଣିଲେ ମନ ଦୁଃଖରେ ଗଲେ କିନ୍ତୁ ତାଙ୍କର ଗୁରୁଦେବ ଭଗବାନ ପ୍ରାର୍ଥନା କଲେ ଏ ଯେଉଁ ବୃନ୍ଦାବନର ଧାମର ମହାତ୍ମାକୁ ଟିକେ ପ୍ରକାଶ କର। ବୃନ୍ଦାବନ ଧାମ ହେଉଛି ଦିବ୍ୟ ଚିନ୍ତାମଣି ଧାମ କ'ଣ ସେ ରହିଛି ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ ବୃନ୍ଦାବନ ଦିବ୍ୟ ଚିନ୍ତାମଣି ଧାମ ଭଗବତ ଧାମ ସିଏ ବୃନ୍ଦାବନ ଚିନ୍ତାମଣି ଭଗବତ ଧାମରେ ସବୁ ଭୂମି ଯେଉଁ ରହିଛି ଚିନ୍ତାମଣି ତେଣୁ ଇଏ ତାଙ୍କର କୃପାରୁ ସେ ଆକବର ଯେତେବେଳେ ଦେଖିଲେ ସେ ଯେଉଁ ପଥର ସେ ଦେଖିଲେ ସେ ଚିନ୍ତାମଣି ପ୍ରସ୍ତର ଜାଣିପାରିଲେ ସେଟା ତାଙ୍କର କୃପା ପ୍ରାପ୍ତ ହେଲେ ତାଙ୍କର ଯେତେ ଧନଫନ ଅଛି ସବୁକୁ ବିକିଦେଲେ ମଧ୍ୟ ଗୋଟିଏ ଛୋଟିଆ ଖଣ୍ଡେ ପଥର କତିଏ କିଣିପାରିବେ ନାହିଁ ତ ମିଳିବନି ଆଉ କିଣିବା କଥା କେଉଁଠୁ ଉଠୁଛି ଏଭଳି ରହିଛି ତାହାର ମୂଲ୍ୟ ବୃନ୍ଦାବନ ଧାମ ରହିଛି କିନ୍ତୁ ସେ ତାଙ୍କର ଗୁରୁଙ୍କ କୃପାରୁ ସେ ଜାଣିପାରିଲେ ବା ସେଇଟାକୁ ସେ ଅନୁଭବ କରିପାରିଲେ ସେ ଭଗବତ ଧାମ ହେଉଛି ସେଇଭଳି ଭାବରେ ଭଗବାନ ସେଇଠି ରହିଛନ୍ତି ଭଗବାନ ଜଣେ ପ୍ରାପ୍ତ ହୋଇପାରିବେ ଭଗବତ ଧାମ ତାଙ୍କର ଧାମର ମହାତ୍ମା ମଧ୍ୟ ରହିଛି ବହୁତ କଥା ରହିଛି କିନ୍ତୁ ଏଇଟାକୁ କେତେ ଜଣ ଜାଣିବେ ତେଣୁ ଇଏ ଯେଉଁ ସ୍ୱର ରହିଛି ଏଇଟା କାହିଁକି ଆସିଲା ନା ହଁ ଏ ଦ୍ୱାରକା ଧାମ ମଧ୍ୟ ସେଇଭଳି ଭାବରେ ଯେମିତି ବୃନ୍ଦାବନ ଧାମ ଦ୍ୱାରକା ଧାମ ସେହିଭଳି ଭାବରେ ସବୁ ଯୁଗରେ ଗୋଟେ ଗୋଟେ ଧାମ ରହିଛି, ଧାମର ମହାତ୍ମ୍ୟ ରହିଛି। ସତ୍ୟଯୁଗରେ ଭଗବାନଙ୍କର ଧାମ ଥିଲା ବଦ୍ରିନାଥ ଧାମ, ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ରଙ୍କର ଯେଉଁ ଲୀଳା ହେଉଥିଲା ତାଙ୍କର ଧାମ ହେଉଛି ରାମେଶ୍ୱର ଧାମ, ତ୍ରେତା ଯୁଗର ଧାମ ହେଉଛି ରାମେଶ୍ୱର ଧାମ। ଅନେକ ଧାମ ରହିଛି କିନ୍ତୁ ରାମେଶ୍ୱରଟା ମୁଖ୍ୟ ବୋଲି କୁହାଯାଏ। ଏବଂ ଦ୍ୱାପର ଯୁଗରେ ଭଗବାନଙ୍କର ଦ୍ୱାରକା ଧାମ, ଏବଂ କଳି ଯୁଗରେ ଆମର ଓଡ଼ିଶାର ଧାମ ଏ ଜଗନ୍ନାଥ ଧାମ। ଜଗନ୍ନାଥ ଧାମ ହେଉଛି କଳି ଯୁଗର ଶ୍ରେଷ୍ଠ ଧାମ ଇଏ ସବୁ ଯୁଗରେ। କିନ୍ତୁ ଏ ସବୁ ଧାମର ମୂଳ ହେଉଛି ବୃନ୍ଦାବନ ଧାମ, ବୃନ୍ଦାବନରୁ ସବୁ ଆସିଛନ୍ତି ସବୁ ଧାମ। ଏ ତା ଉପରେ ଗୋଟେ କଥା ରହିଛି, ଆମ ସେଟା ମନେ ପଡ଼ୁନାହିଁ ଠିକ୍ ଭାବରେ। ଯାହା ହଉ, ଏ ଯେଉଁ ରହିଛି ଦ୍ୱାରକା ଧାମ, ଭଗବାନଙ୍କର ଧାମ, ସିଏ ଭଗବାନ ଧାମରୁ ସିଏ ଆସିଛନ୍ତି ଦ୍ୱାରକା ଧାମ, ତେଣୁ ତାହାର କେତେ ଐଶ୍ୱର୍ଯ୍ୟ ଥିବ ଏଇଥିରୁ ଅନୁମାନ କରିପାରିବେ। ସେଇ ଦ୍ୱାରକା ଧାମ ଲୀଳା ପାଖାପାଖି 40 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଛନ୍ତି ସବୁକିଛି ଯାହା ସବୁ ସେଠି ଚାଲିଛି ଏସବୁ ଲୀଳା ଯଦି ଆମେ ଶ୍ରବଣ କରିବା ତାହେଲେ ଆମେ ଭବବନ୍ଧନରୁ ମୁକ୍ତ ହୋଇଯିବା ବା ଭଗବାନଙ୍କ ଲୀଳାରୁ ସାମିଲ। ଆଜି ଯେଉଁ ଆମେ ଶୁଣୁଛେ ଯେଉଁ କଥା ରୁକ୍ମିଣୀ ଦେବୀ ଏବଂ ଭଗବାନ ବିଷୟରେ ଯେଉଁ କଥା ଚାଲିଛନ୍ତି, ଏଇ ଲୀଳାକୁ ଶ୍ରବଣ କଲେ ଆମେ ମଧ୍ୟ ସେଇ ଲୀଳାରେ ପ୍ରବେଶ କରିବା। ଏ ଧାମ ଆମେ ସବୁବେଳେ କହୁଛେ ଏଇଟା ହେଉଛି ଅଦ୍ୱୟ ଜ୍ଞାନ, ଏ ଭଗବାନଙ୍କର ସବୁ ନାମ ରୂପ ଗୁଣ ଲୀଳା ଏଥିରେ କୌଣସି ତଫାତ୍ ନାହିଁ, ଅଦ୍ୱୟ ତତ୍ତ୍ୱ। ଯାହା ହଉ, ଏଇଭଳି ଭାବରେ ଭଗବାନ ସେଦିନ ସନ୍ଧ୍ୟାବେଳେ ଯେଉଁ କଥା କହିଥିଲେ ପ୍ରଳମ୍ବିତ, ସିଏ ଯେଉଁ କୁହାଯାଏ ନା ସାଧୁ ଏତେ ଶତ୍ରୁ କାମେସ୍ତଂ ରାଜପୁତ୍ରୀ ପ୍ରଳମ୍ବିତା, ଭଗବାନ ସେ ରାଜପୁତ୍ରୀ ଯେଉଁ ରାଜକନ୍ୟା ବା ରୁକ୍ମିଣୀ ଦେବୀ ତାଙ୍କ ପାଟରାଣୀ, ତାଙ୍କର ବିବାହ ବିଷୟରେ 2-3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ପ୍ରଥମ ବିବାହ ଭଗବାନଙ୍କର 2-3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 52-53 ଇତ୍ୟାଦି 2-3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ସେହି ରୁକ୍ମିଣୀଙ୍କ ବିଷୟରେ ମଧ୍ୟ ବର୍ତ୍ତମାନ କଥା ଚାଲିଛନ୍ତି। ରୁକ୍ମିଣୀ ଦେବୀଙ୍କର ପ୍ରଥମେ ଯେଉଁ ପୁତ୍ର ଜାତ ହେଲେ ସେ ହେଉଛି ପ୍ରଦ୍ୟୁମ୍ନ, ପ୍ରଥମେ ତାଙ୍କ ଆମେ ଏଇସବୁ ସବୁ ଆଲୋଚନା କରିସାରିଛେ। ତେଣୁ ପ୍ରଦ୍ୟୁମ୍ନ ଯେଉଁ ଜାତ ହେଲେ ସେ ସୁତିକା ଗୃହରୁ ସେ କୁଆଡ଼େ ଉଭାଇ ଗଲେ ଏସବୁ ବର୍ଣ୍ଣନା କରାଯାଇଛି। ସମ୍ବରାସୁର ନେଇଯାଇଥିଲା, କିନ୍ତୁ ପ୍ରଣମ୍ବା ଯେଉଁ ରହିଛନ୍ତି ପ୍ରଦ୍ୟୁମ୍ନ ତାଙ୍କୁ ପ୍ରଦ୍ୟୁମ୍ନଙ୍କର ଶରୀରରେ କାମଦେବ ଆଶ୍ରୟ ନେଇଥିଲେ। କାମଦେବ ଯେତେବେଳେ ଶିବଜୀ ଧ୍ୟାନ କରୁଥିଲେ ସେହି ସମୟରେ ପାର୍ବତୀ ତାଙ୍କୁ ବିବାହ କରିବା ପାଇଁ ବହୁତ ତାଙ୍କର ସେବା ଶୁଶ୍ରୂଷା କରୁଥିଲେ, କିନ୍ତୁ ତାଙ୍କର ଧ୍ୟାନ ଭଗ୍ନ ହେଲା ନାହିଁ। ତେଣୁ ଇନ୍ଦ୍ରଦେବ ପଠାଇଲେ କାମଦେବଙ୍କୁ, କାରଣ ଶିବଜୀ ଏବଂ ପାର୍ବତୀଙ୍କର ଯେ ପୁତ୍ର ଜାତ ହେବ ସିଏ ହେବେ ଦେବତାମାନଙ୍କର ସେନାପତି। ଭଗବତ ଗୀତାର 10 ଅଧ୍ୟାୟରେ ଭଗବାନ କହିଛନ୍ତି ସେ କ'ଣ ସେନାନୀ ନାମ ଅହମ୍ ସ୍କନ୍ଦ, ମୁଁ ହେଉଛି ସ୍କନ୍ଦ ବା କାର୍ତ୍ତିକେୟ, ସେନାପତିମାନଙ୍କ ଭିତରେ ସିଏ ହେଉଛନ୍ତି ଭଗବାନଙ୍କ ଜଣେ ବିଭୂତି, ସିଏ ଶିବଜୀଙ୍କ ଠାରୁ ଆସିବେ ପୁତ୍ର ହିସାବରେ। ତେଣୁ ଇନ୍ଦ୍ରଦେବ ପଠାଇଲେ, କାମଦେବଙ୍କୁ ପଠାଇଲେ, କାମଦେବ ଏବଂ ରତି ଇତ୍ୟାଦି ସବୁ ଯାଇକରି ସେଠି ବହୁତ ପ୍ରକାର କାମ ବାଣ ମାରିଲେ ଶିବଜୀଙ୍କୁ। ଶିବଜୀ ହେଉଛନ୍ତି ଧୀର ବ୍ୟକ୍ତି, ଆମର ଯେଉଁ କାଳିଦାସ ଲେଖିଛନ୍ତି କୁମାର ସମ୍ଭବମ୍ ସେଥିରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଶିବଜୀ ହେଉଛନ୍ତି ଧୀର ବ୍ୟକ୍ତି। ତାଙ୍କର ଲିଙ୍ଗକୁ ଆରାଧନା କଲେ ମଧ୍ୟ ତାଙ୍କର କୌଣସି ବିଚଳନ ହେଉନାହିଁ, ଇଏ ହେଉଛନ୍ତି ଧୀର। ଯେଉଁ ରହିଛନ୍ତି କାଳିଦାସ ସେଟା ବର୍ଣ୍ଣନା କରିଛନ୍ତି କୁମାର ସମ୍ଭବରେ। ଯେଉଁ ଯାହା ହଉ, ଏଇଭଳି ଭାବରେ ଯେଉଁ ପଠାଇଥିଲେ ଶିବଜୀଙ୍କର ତୃତୀୟ ନେତ୍ର ଖୋଲି ଯାଇଥିଲା, ତୃତୀୟ ନେତ୍ର ଯେତେବେଳେ ଖୋଲି ଯାଇଥିଲା ଏ କାମଦେବ ଜଳିଗଲେ, ପାଉଁଶ ହେଇଗଲେ, ଜଳିଗଲେ। ଶିବଜୀଙ୍କର ତୃତୀୟ ନେତ୍ର ରହିଛି ଭୌତିକ ଜଗତରେ, ପ୍ରଳୟ ହେବ ସେତେବେଳେ ସେ ସେଇ ତୃତୀୟ ନେତ୍ର ଖୋଲିକି ପ୍ରଳୟ କରିବେ। ଭୌତିକ ଜଗତରେ ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ଶିବଜୀ ଏ ପ୍ରଳୟ ଦାୟିତ୍ୱରେ ରହିଛନ୍ତି। ତାପରେ ସେ ଯେଉଁ ହେଲା, ସେ ଯେଉଁ କାମଦେବ, ସିଏ ଆମେ ସେଇଟା ବର୍ଣ୍ଣନା କରିସାରିଛେ ଏ କଥା ପ୍ରସଙ୍ଗରେ ଆମେ କହିଲେ, ସେ ଯେଉଁ ରହିଛନ୍ତି ସେ କ୍ରନ୍ଦନ କଲେ, ତାଙ୍କର ପତ୍ନୀ ରତିଦେବୀ ଶିବଜୀଙ୍କ ପାଖରେ କ୍ରନ୍ଦନ କଲେ। ତେଣୁ କ୍ରନ୍ଦନ କରୁଥିଲା ବେଳେ ସେହି ସମୟରେ ଏ ସମ୍ବରାସୁର ଯାଇ ପହଞ୍ଚିଥିଲା, ଶିବଜୀଙ୍କର ଠାରୁ ବର ପ୍ରାପ୍ତ ହେବା ପାଇଁ ଶିବଜୀଙ୍କ ପାଖରେ ପହଞ୍ଚିଥିଲା। ତେଣୁ ଶିବଜୀ ପଚାରିଲେ, କ'ଣ ତୁମେ ବର ଚାହୁଁଛ? ନା ଆମେ ଏ ଯେଉଁ କନ୍ୟାକୁ ମୁଁ ବିବାହ ହେବା ପାଇଁ ଚାହୁଁଛି ରତିଦେବୀ। ରତିଦେବୀ କ୍ରନ୍ଦନ କରୁଛନ୍ତି ତାଙ୍କର ସ୍ୱାମୀଙ୍କର ବିୟୋଗରେ, ଏଣେ ଆଉ ଜଣେ ଅସୁର ଆସି କହୁଛି ତାଙ୍କୁ ବିବାହ କରିବେ। ଶିବଜୀ କହିଲେ ତଥାସ୍ତୁ, ଏଭଳି ଭାବରେ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଇଏ ଯେଉଁ କ୍ରନ୍ଦନ କରୁଥିଲେ ତାଙ୍କର କ୍ରନ୍ଦନ ଆଉ ଡବଲ ହେଇଗଲା। ମୁଁ ଚାହୁଁଛି ମୋର ସ୍ୱାମୀଙ୍କୁ ଫେରି ପାଇବା ପାଇଁ, ଇଏ ଆଉ ଜଣେ ଅସୁରଙ୍କୁ ମୋତେ ବିବାହ କରିଦେଲେଣି ଶିବଜୀ। ଶିବଜୀ କହିଲେ ତୁମେ ଯାଅ ତାଙ୍କ ସାଙ୍ଗରେ, ତୁମେ ତାଙ୍କୁ ମୁହଁ କରି ରଖିବ। ଇଏ ହେଉଛନ୍ତି ମାୟାଦେବୀ, ଇଏ ହେଉଛନ୍ତି ରତିଦେବୀ ମାୟାଦେବୀ। ତେଣୁ ସେ ତାକୁ କହିଲେ ତୁମେ ତାଙ୍କୁ ମୁହଁ କରି ରଖିବ, ତୁମେ ସେଇଠି ତୁମର ସ୍ୱାମୀଙ୍କୁ ପ୍ରାପ୍ତ ହେବ। ତେଣୁ ସମ୍ବରାସୁର ବର ପ୍ରାପ୍ତ ହୋଇଥିଲେ, ବହୁତ ତାଙ୍କର ଶକ୍ତି ରହିଛି, କିନ୍ତୁ ସିଏ ଏ ଯେଉଁ ରହିଛନ୍ତି ଭଗବାନଙ୍କ ଯେଉଁ ପୁତ୍ର ହେବେ ପ୍ରଦ୍ୟୁମ୍ନ, ତାଙ୍କର ହସ୍ତରେ ସେ ମୃତ୍ୟୁବରଣ କରିବେ, ଏ କଥା ସେ ଜାଣିଥିଲେ ନାରଦମୁନିଙ୍କ ଠାରୁ। ତେଣୁ ସେ ଯାଇକରି ଦ୍ୱାରକାରେ ଭଗବାନଙ୍କର ସବୁ ରହିଛି, ଭଗବାନଙ୍କର କିଭଳି ଭାବରେ ସେକ୍ୟୁରିଟି ନଥିବ ସେଠି, କିନ୍ତୁ ତଥାପି ସମ୍ବରାସୁର ଏଭଳି ମାୟାରେ କ'ଣ କଲେ ନା ସେ ପ୍ରଦ୍ୟୁମ୍ନକୁ ଉଠେଇକି ନେଇ ଆସିଲେ ସୁତିକା ଗୃହରୁ, ଭଗବାନଙ୍କର ପୁତ୍ରକୁ ହରଣ କରିକି ଆଣିଲେ। ଇଏ ଭଗବାନଙ୍କ ଲୀଳା, ଏଇଭଳି ଭାବରେ ସବୁ ରହିଛି। ତେଣୁ ଆଣିକରି ଯାଉଥିଲେ ତାଙ୍କର ଯେଉଁ ତାଙ୍କର ରାଜ୍ୟକୁ ଯାଉଥିଲା ବେଳେ, ସେହି ସମୟରେ ଏ ଯେଉଁ ସମୁଦ୍ର ରହିଛି ସେ ସମୁଦ୍ର ଫିଙ୍ଗିଦେଲେ, କହିଲେ ଆକୁ କାହିଁକି ମୁଁ ଆଉ କେଉଁଠି ଛୋଟ ପିଲାଟା ତାକୁ ଫିଙ୍ଗିଦେଲେ ଗଲା ସେ ମୃତ୍ୟୁବରଣ କରିବ। କିନ୍ତୁ ଇଏ ହେଉଛନ୍ତି ଭଗବାନ, ଇଏ ମଧ୍ୟ ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଏ ଚତୁର୍ଭୁଜ ତୃତୀୟ ଯୁଗରେ ଆସିଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହିସାବରେ। ତେଣୁ ସେ ଯେଉଁ ପକେଇଦେଲେ ସେଠି ଗୋଟେ ବିରାଟ ମାଛ କିଣିଦେଲା ସେ ପିଲାକୁ, କିନ୍ତୁ ଭଗବାନ ସେ ତେଣୁ ଦୈବକ୍ରମେ ସେଇ ମାଛକୁ ଜଣେ ଧୀବର ନେଇକି ଧରିକିରି ତାଙ୍କୁ ସେ ରାଜାଙ୍କୁ ଦେଲା, ଭେଟିଦେଲା ରାଜା। ଏସବୁ କଥା ବର୍ଣ୍ଣନା କରାଯାଇଛି। ରାଜା ତାଙ୍କର ଦେଲେ ସୁପକାର, ଦାୟିତ୍ୱରେ ରହିଛନ୍ତି ରୋଷେଇ ଦାୟିତ୍ୱରେ, ତାଙ୍କୁ ଦେଲେ ତାକୁ ସେ କୁରାଢ଼ୀ ଧରିକି ହାଣିଲେ ସେ ମାଛକୁ, ବିରାଟ ବଡ଼ ମାଛ ହାଣିଲା ବେଳକୁ ବାହାରିଲେ ଇଏ ପ୍ରଦ୍ୟୁମ୍ନ। ତେଣୁ ପିଲାକୁ ଦେଖିକିରି ସିଏ ଯେଉଁ ଦାୟିତ୍ୱରେ ଥିଲେ ରୋଷେଇ ଦାୟିତ୍ୱରେ ସୁପକାର, ସେ ନେଇକିରି ତାଙ୍କୁ ଦେଲେ, ଏ ଯେଉଁ ରହିଛନ୍ତି ରତିଦେବୀ, ରତିଦେବୀଙ୍କୁ ଦେଲେ। ତେଣୁ ରତିଦେବୀ ତାଙ୍କୁ ଦେଖିକିରି ତାଙ୍କର ଭାବ ଆସିଲା, ଏ ତାଙ୍କର ସ୍ୱାମୀ। ଏଇଭଳି ଭାବରେ ନାରଦ ମୁନି ତାଙ୍କୁ କହିଲେ ଏ ତୁମର ସ୍ୱାମୀ। ତେଣୁ ଏସବୁ କଥା ଲୀଳା ବର୍ଣ୍ଣନା କରାଯାଇଛି। ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇ ରୁକ୍ମିଣୀ ଦେବୀଙ୍କର କଥା ଚାଲିଛି, ତାଙ୍କର ପୁତ୍ର ଏଇଭଳି ଭାବରେ ଯାଇକରି ସେତେବେଳେ ସାଙ୍ଗେ ସାଙ୍ଗେ ବଡ଼ ହେଇଗଲେ, ଖୁବ୍ କମ୍ ମାନେ ନାହାତି ଦୀର୍ଘଣ କାଳେ ନ ଇଏ ଖୁବ୍ ଅଳ୍ପ ସମୟ ଭିତରେ ସେ ଯୁବକ ହେଇଗଲେ ଭଗବାନ ସିଏ। ତେଣୁ ସମ୍ବରାସୁରକୁ ବଦ୍ଧ କରିକି ଆସିଲେ ରତିଦେବୀ, ତାଙ୍କୁ ଆଣିକରି ବାୟୁରେ, କୌଣସି ବିମାନ ନାହିଁ, ବାୟୁରେ ନିଜେ ନିଜେ ଉଡ଼ି ଉଡ଼ିକି ଆସିଲେ ତାଙ୍କୁ ଧରିକିରି। ଏମିତି ଆ ପୂର୍ବରୁ ବର୍ଣ୍ଣନା କରାଯାଇ ସେଇଟା ଦ୍ୱାରକା ଲୀଳାରେ। ଦ୍ୱାରକା ସେତେବେଳେ ସମସ୍ତେ 16,108 ରାଣୀ ବିବାହ କରିସାରିଥିଲେ ଭଗବାନ, ତେଣୁ ବୋଧହୁଏ ଗୋଟେ ହଲ୍ରେ ସେ ସମସ୍ତେ ଥିଲେ, ଏକଜୁଟ ହେଇଥିଲେ। ସେହି ସମୟରେ ଯେତେବେଳେ ଆସି ପହଞ୍ଚିଗଲେ କିଏ ଇଏ ଯେଉଁ ରହିଛନ୍ତି ରତି ଏବଂ ପ୍ରଦ୍ୟୁମ୍ନ, ସେହି ସମୟରେ ପ୍ରଦ୍ୟୁମ୍ନଙ୍କର ଯେଉଁ ଶରୀର ରହିଛି, ରୂପ ରହିଛି, ରଙ୍ଗ ରହିଛି, ବା ତାଙ୍କର ଯେଉଁ କ'ଣ ତାଙ୍କର ଫର୍ମ ରହିଛି, ଯେଉଁ ତାଙ୍କର କ'ଣ ତାଙ୍କର ଯେଉଁ ରୂପ ରହିଛି ଭଗବାନଙ୍କ ରୂପ ଭଳି, ଭଗବାନ ରୂପ ଭଳି ବର୍ଣ୍ଣନା କରାଯାଇଛି। ତାଙ୍କର ପତ୍ନୀମାନେ ଦେଖିକିରି ଇତସ୍ତତ ହେଇଗଲେ, ତାଙ୍କର ସ୍ୱାମୀ ଆସୁଛନ୍ତି ବାହାରି ବାହାରିକିରି, ଏଇସବୁ ଲୀଳା ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ଇଏ ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ, ସେ ତାଙ୍କୁ ଦେଖିକିରି ତାଙ୍କୁ ଜାଣିଲେ ଇଏ ମୋର ପୁଅ ଭଳି ରହିଛନ୍ତି, ଇଏ ମୋର ପୁଅ ଥିଲେ ଏଇଭଳି ଭାବରେ ହେଇଥାନ୍ତେ, ଏଇଭଳି ଭାବରେ ସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ତାପରେ ଏସବୁ କଥାକୁ କହିଲେ ନାରଦ ମୁନି ଆସି କହିଲେ ଏ ଭଗବାନଙ୍କର ଏଭଳି ଲୀଳା ସବୁ ରହିଛି। ସେଇ ରୁକ୍ମିଣୀ ଦେବୀଙ୍କ ଲୀଳା ଚାଲିଛି, ଏ ପର୍ଯ୍ୟନ୍ତ ପ୍ରାୟ ସବୁ ରୁକ୍ମିଣୀ ଦେବୀଙ୍କ ଲୀଳା ଚାଲିଛି। ତାପରେ ଏହି ଲୀଳାଟିକୁ କହିଲେ ପ୍ରଦ୍ୟୁମ୍ନଙ୍କର କଥା କହିକିରି, ବର୍ତ୍ତମାନ ଏହି ଲୀଳାଟି ଭଗବାନ ତାଙ୍କର ପତ୍ନୀଙ୍କ ସହିତ ପ୍ରଳମ୍ବିତା ଯେଉଁ ରହିଛି, ଭଗବାନ ତାଙ୍କ ସହିତ ଥଟ୍ଟା ପରିହାସ କରୁଥିଲେ, ଏବଂ ସେଇଟା ମଧ୍ୟ ଭକ୍ତମାନଙ୍କର ଆସ୍ୱାଦନୀୟ। ଭଗବାନ ଯାହା କଲେ, ମୁଁ କହିଛି ସେଇଟା, ଭଗବାନ ଯାହା କଲେ ସେ ହେଉଛି ଦିବ୍ୟ, ଜନ୍ମ କର୍ମ ଚମେ ଦିବ୍ୟମ୍। ଇଏ ନୁହଁ ଭଗବାନ ଥଟ୍ଟା ପରିହାସ ହେଉଛନ୍ତି ଆମେ କ'ଣ ଶୁଣିବା, ଆମେ ଯେଉଁ ଥଟ୍ଟା ପରିହାସ ହେଉଛେ ଏଇଟା ହେଉଛି କ'ଣ, ଏଇଟା ପ୍ରଜଳ୍ପ, କିନ୍ତୁ ଭଗବାନ ଯେଉଁ ଥଟ୍ଟା ପରିହାସ ହେଉଛନ୍ତି ଏଇଟା ହେଉଛି ଦିବ୍ୟ କଥା, ଭଗବାନଙ୍କ ଦିବ୍ୟ କଥା, ଭଗବାନ କଥା ଇଏ ଏଇ ଭଗବାନ ଥଟା ପରିହାସ ଶୁଣିଲେ ମଧ୍ୟ ଆମେ ଭୌତିକ ଜଗତରୁ ବନ୍ଧନରୁ ମୁକ୍ତ ପାଇବା, ମୁକ୍ତି ହେବା। କିନ୍ତୁ ଆମର ଭୌତିକ ଜଗତରେ ଲୋକମାନେ ଦେଖିବା ଯେଉଁ ବହୁତ ପ୍ରକାର ଥଟା ପରିହାସ ଚାଲିଛି, ହଁ ଏମିତିକି ସବୁ ସବୁ ରହିଛି, ବିଭିନ୍ନ ପ୍ରକାର ଚ୍ୟାନେଲ ସବୁ ରହିଛି, ହସେଇବେ ଲୋକମାନଙ୍କୁ। ଯେଉଁ ରହିଛନ୍ତି କମେଡ଼ିଆନ, ବହୁତ କମେଡ଼ିଆନ ରହିଛନ୍ତି, ବହୁତ ସୁନ୍ଦର ସୁନ୍ଦର କମେଡ଼ି କରୁଛନ୍ତି, ଏବଂ ସେମାନେ ଯେଉଁ ବିଭିନ୍ନ ପ୍ରକାର କ'ଣ ସଭା ଆୟୋଜନ କରିକିରି ଏଇଭଳି ଭାବରେ କବିମାନେ ହସୁଛନ୍ତି ଲୋକମାନଙ୍କୁ, ଲୋକମାନେ ହସୁଛନ୍ତି କିନ୍ତୁ ଜାଣିପାରୁନାହାନ୍ତି ଯେ ତାଙ୍କର ସମୟ କଟିଯାଉଛି, ଆୟୁଷ ସମୟ ତାଙ୍କର ଆୟୁଷ ହରଣ କରି ନେଉଛି, ଏଇଟା ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ଭଗବାନଙ୍କ ଏଇ ହସ ଲୀଳାରେ ଯଦି ଆମେ ସାମିଲ ହେବା, ଆମର ଆୟୁଷ ହରଣ ହେବ ନାହିଁ, ଆୟୁଷ ଆମର ବଢ଼ିଯିବ। ଆୟୁ ହରତି ପାଇ ପୁଂସା, ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ସମସ୍ତଙ୍କ ଆୟୁଷ ହରଣ ହେଇଯିବ। ଲୋକମାନେ ଏଇଭଳି ଭାବରେ ସମୟ ନଷ୍ଟ କରୁଛନ୍ତି, ମନ୍ଦିରକୁ ଆସିକି ମଧ୍ୟ ଭଗବାନ କଥା ତାଙ୍କର ପାଟିରୁ ବାହାରୁ ନାହିଁ, ବିଭିନ୍ନ ପ୍ରକାର ପ୍ରଜଳ୍ପ ଚାଲିଛି, ଏମିତି ହେଲା ସେମିତି ହେଲା ସେମିତି ହେଲା ସେମିତି ହେଲା। ମୁଁ ଥରେ ପୁରୀ ଜଗନ୍ନାଥ ମନ୍ଦିର ରହିଛି, ସେଠିକାର ବ୍ରାହ୍ମଣମାନେ ତ କଥା ହେଉଛନ୍ତି ସକାଳୁ ସକାଳୁ, ଭୋର ଭୋର ଭଗବାନ ଦର୍ଶନ ହେଇନାହିଁ କି ହେଇଯାଇଛି, ଏଭଳି ଭାବରେ ସବୁ କଥା ହେଉଛନ୍ତି। କ'ଣ ନା ଗୋଟେ ଏତେ ବଡ଼ ମାଛଟେ ଆଣିଥିଲି, ଏମିତି ହେଇଥିଲା, ସେମିତି ରୋଷେଇ କଲେ, ତାକୁ ଚାଲିଛି ବ୍ରାହ୍ମଣମାନଙ୍କର ପୁରୀ ମନ୍ଦିର ଭିତରେ ଜଗନ୍ନାଥଙ୍କ ପାଖରେ, ଆଉ କ'ଣ କହିବା। ଅନ୍ତତଃ ପକ୍ଷେ ମନ୍ଦିରକୁ ଆସିଲେ ଭଗବାନ ପାଖରେ ରହିଛନ୍ତି, ଭଗବାନ କଥା କହିବେ, କିଛି କଥା ନ କହିପାରିଲେ ଭଗବାନ ନାମ ନେବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆମର ଟେଣ୍ଡେନ୍ସି ଆମେ ଏଇଭଳି ଭାବରେ କଥା କହିବା, ପ୍ରଜଳ୍ପ କରିବା ଏଇଭଳି ଭାବେ। କିନ୍ତୁ ଅନ୍ତତଃ ପକ୍ଷେ ଯେଉଁମାନେ ଏ ଧାରାକୁ ଆସିଲେ, ଭକ୍ତି ଧାରାକୁ ଆସିଲେ, ଅନ୍ତତଃ ପକ୍ଷେ ସେମାନେ ଭଗବାନ କଥା କହିବା ପାଇଁ ଚେଷ୍ଟା କରିବେ। ଭଗବାନ କଥା ଯଦି ନ ଜାଣୁଛେ ତାହେଲେ ଆମେ ଭଗବାନଙ୍କ ନାମ ନେବା, ଅନ୍ୟ ସବୁ କଥା ହେଲା ମାନେ ପ୍ରଜଳ୍ପ ହେଲା ମାନେ ଆମର ଜୀବନ ବୃଥା ଯାଉଛି। ହରି ହରି ବିଫଲେ ଜନମ ଗୋଆଇନୁ, ହରି ହରି ବିଫଲେ ଜନମ ଇନୁ, ମନୁଷ୍ୟ ଜନ୍ମ ପାୟା ରାଧାକୃଷ୍ଣ ନାଭ ଜିଆ, ମନୁଷ୍ୟ ପାୟା ରାଧାକୃଷ୍ଣ ନାଭ ଜିଆ, ଜାନିଆ ସୁନିଆ ବିଷ ଖାଇନୁ, ଜାନିଆ ସୁନିଆ ବିଷ ଖାଇନୁ, ହରି ହରି ବିଫଲେ ଜନମ ଗୋଆଇନୁ, ହରି ହରି ବିଫଲେ ଜନମ ଗୋଆଇନୁ। ଆମେ ଏଇଭଳି ଭାବରେ ଭ୍ରମଣ କରି ଚାଲିଛେ ଭୌତିକ ଜଗତରେ। ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଗୁରୁ କୃଷ୍ଣଙ୍କର କୃପାରୁ ଏଇ ଭକ୍ତିଲତା ପ୍ରାପ୍ତ ହୋଇଛନ୍ତି, ଆଉ ଯେତିକି ସମୟ ଅଛି ଆମେ ଭଗବାନ କଥାରେ ସମୟ ବିତେଇବା, ଅନ୍ୟ କଥା ପ୍ରଜଳ୍ପରେ ସମୟ ବିତେଇବା ନାହିଁ। ଯାହା ହଉ, ଏଇଭଳି ଭାବରେ ଭଗବାନଙ୍କ ଲୀଳା ଚାଲିଛି, ପରିହାସ କରି ପ୍ରଳମ୍ବିତା। ଭଗବାନ ଯେଉଁ ପରିହାସ କଲେ ସିଏ ମୋତେ ଦିବ୍ୟ, ଏ ନୁହେଁ ପରିହାସ କଥା ଆମେ କ'ଣ ଶୁଣିବା, ଆଉ ବହୁତ ସିରିୟସ୍ ରହିଛି, କ'ଣ ହେଲା ବର୍ତ୍ତମାନ ଆଜିର ଦୁନିଆରେ କ'ଣ ହେଲା, ନ୍ୟୁଜ୍ କ'ଣ ହେଲା, ସେସବୁ ଶୁଣିବା ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଏ ଭଗବାନ ପରିହାସ କରୁଛନ୍ତି, ଥଟା ପରିହାସ କରୁଛନ୍ତି, ଏଇଟା କ'ଣ ଶୁଣିବା ଆମେ ନା। ଏ ଭୌତିକ ଜଗତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେଉଁ କଥା ରହିଛି ତାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ଭଗବାନଙ୍କର ଏ ତୁଚ୍ଛ କଥା, ବା ଯେଉଁ କହିବାକୁ ଏଇ ଯେଉଁ ଥଟା ପରିହାସ ହେଉଛନ୍ତି ସେଇଟା ମୋତେ ଗୁରୁତ୍ୱପୂର୍ଣ୍ଣ। ଭୌତିକ ଜଗତରେ ଯେତେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମଧ୍ୟ ସେ ମୃତ୍ୟୁ କବଳକୁ ଆମକୁ ନେଇଯିବ, କିନ୍ତୁ ଭଗବାନଙ୍କର ଯେଉଁ ଥଟା ପରିହାସ ମଧ୍ୟ ଶୁଣିଲେ ଆମେ ମୃତ୍ୟୁ କବଳରୁ ଉଦ୍ଧାର ପାଇବା। ଭଗବାନଙ୍କ ସବୁ ହେଉଛି ଦିବ୍ୟ, ଜନ୍ମ କର୍ମ ଚମେ ଦିବ୍ୟମ, ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ତକ୍ତୁଆ ଦେହଙ୍କୁ ପୁନର୍ଜନ୍ମ ନେଇଛି ମହାମିତି ସ୍ୱର୍ଜୁନ, ଭଗବାନ ଧାମକୁ ଯିବେ। ଇଏ ଆମକୁ ଗୋଟେ ସୁଯୋଗ ପ୍ରଦାନ କରାଯାଉଛି, ପ୍ରଭୁପାଦ ମହାରାଜ ଏ କରିଛନ୍ତି, ଇସ୍କନରେ ଯେତେ ସେଣ୍ଟର ରହିଛି ସବୁ 8-9 ଭଗବାନ କଥା, ଭାଗବତ କଥା, ଯେତେ ଶାସ୍ତ୍ର ରହିଛି ଶାସ୍ତ୍ର ଭିତରେ ଭାଗବତମ ହେଉଛି ସାର, ସାର ଶାସ୍ତ୍ର, ଶାସ୍ତ୍ର ଭିତରେ ସାର ହେଉଛି ଭାଗବତମ। ଏବଂ ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ସମସ୍ତଙ୍କର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଭାଗବତମ ଶେଷ କରିବେ, ଶୁଣିବେ, ତାପରେ ପ୍ରସାଦ ପାଇକିରି ଯିଏ ଯାହା କାମ କରିବେ। ଏଇଭଳି ଭାବେ ସାରା ପୃଥିବୀରେ ଆମେ ଦେଖୁଛେ ସବୁ ଏଇଭଳି ଭାବେ ରହିଛି 8-9 ସବୁଠି। ତେଣୁ ଇଏ ଆମ ପାଇଁ କୃପା, ପ୍ରଭୁପାଦ ମହାରାଜଙ୍କ କୃପା। ତେଣୁ ଭଗବାନ ଲୀଳା ଆମେ ଶୁଣୁଛେ। ତେଣୁ ଭଗବାନ ଏଠି କହୁଛନ୍ତି, ରାଜପୁତ୍ରୀ ପ୍ରଳମ୍ବିତା, ମୁଁ ତୁମକୁ ଯେଉଁ ହସ ଯେଉଁ ପରିହାସ କରିଥିଲି, ପ୍ରଳମ୍ବିତା ବଞ୍ଚନା, ଥଟ୍ଟା ବଞ୍ଚନା, ପ୍ରଳମ୍ବିତାର ଅନେକ ଅର୍ଥ ଆସିବ। ଏଠି କ'ଣ କୁହାଯାଉଛି, ପ୍ରଳମ୍ବିତାର ଅର୍ଥ ହେଉଛି ଉପହାସିତ, ପ୍ରଳମ୍ବନ, ପ୍ରଳମ୍ବନ ମଧ୍ୟ ଗୋଟେ ହେବ, ବଞ୍ଚନା ହେବ, ବଞ୍ଚନା କରିଥିଲେ, ଇଏ ପରିହାସରେ କରିଥିଲେ, ବଞ୍ଚନା କରିଥିଲେ, ମିଥ୍ୟା ମାନେ କହିଥିଲେ, କାହିଁକି ତୁମେ ମୋତେ ବିବାହ କଲ, ଏସବୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି। ତୁମେ ଯଦି ବିବାହ କରିଥାନ୍ତ ଜଣେ ରାଜପୁତ୍ରକୁ, ତାହେଲେ ତୁମେ ବହୁତ ଆନନ୍ଦରେ ରହିଥାନ୍ତ, ତୁମ ଜୀବନ ଧନ୍ୟ ହୋଇଯାଇଥାନ୍ତ, ଏଇଭଳି ଭାବରେ ଯେଉଁ କହିଲେ, ଏ ଗୋଟେ ପ୍ରକାର ବଞ୍ଚନା। ଯେମିତି ଭଗବାନ ବାମନ ଦେବ ଇଏ କରିଥିଲେ, ଚିଟିଂ କରିଥିଲେ, ଆମେ ରହିଛି ନା ଜୟଦେବଙ୍କର ସେ ଯେଉଁ ଗୀତ ଗୋବିନ୍ଦରେ ବର୍ଣ୍ଣନା କରାଯାଇଛି, ଯେ ଛଳୟ ଶିବିକ୍ରମଣି ବଳିମଧୁତ ବାମନ ପଦନଖ ନିରଜନିତ ଜନ ପାବନ କେଶବ ଧୃତ ବାମନ ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ବାମନ ଭଗବାନ ଛଳନା କଲେ, ଛଳନାଟା ସାଧାରଣତଃ ବଦ୍ଧଜୀବମାନେ କରନ୍ତି, ବଦ୍ଧଜୀବର ଯେଉଁ ଚାରୋଟି ଦୋଷ ରହିଛି ତା ଦେହରେ ଗୋଟିଏ ହେଉଛି ବିପ୍ରଲିପ୍ସା, ଚିଟିଂ ମେଣ୍ଟାଲିଟି, ଛଳନା। କିନ୍ତୁ ଭଗବାନ ମଧ୍ୟ ଦରକାର ପଡ଼ିଲେ ଛଳନା କରୁଛନ୍ତି। ଆଜି ଭଗବାନ ଯେଉଁ କଥା କହିଛନ୍ତି ରାଜପୁତ୍ରୀକୁ, ଏ ଛଳନା କରିଥିଲେ, ଛଳନା କରିଥିଲେ, ଏ ପ୍ରକୃତ ପ୍ରକୃତ ସେଇଟା ଚାହୁଁନଥିଲେ ଭଗବାନ, କିନ୍ତୁ ଛଳନା କରି କହିଥିଲେ। କିନ୍ତୁ ଆ ଦେହରେ ମଧ୍ୟ ଅନେକ ମିନିଂ ରହିଛି, ଆମେ ଶୁଣିଲେ ଏ ଯେଉଁ 34-48 ଏ ଯେଉଁ ରୁକ୍ମିଣୀ ଦେବୀ ସବୁ କହିଲେ, ତାର ଅର୍ଥକୁ ଅନ୍ୱଥା, ଅନ୍ୱାଥ, ଏ ଯେଉଁ ଅନ୍ୱାଥ ଶବ୍ଦ ବ୍ୟବହାର କରାଯାଇଛି ନା, ମୟୋଦିତଂ ଯତ୍ ଅନ୍ୱାଥ, ଭଗବାନଙ୍କ ଠାରୁ ଉଦିତ ହେଇଛି ଭଗବାନ କଥା, ଇଏ ସବୁ ଭଗବାନ, ଭଗବାନ କଥା ବି କି ତଫାତ ନାହିଁ, ଯେମିତି ସୂର୍ଯ୍ୟ ଉଦୟ ହେଉଛନ୍ତି ଭଗବାନ କଥା ସେହିଭଳି ଭାବରେ ଉଦିତ ହେଉଛନ୍ତି ଭଗବାନଙ୍କର ମୁଖରୁ ଯାହା ଆସୁଛି, ଭଗବାନ ଖାଲି ମୁଖରୁ ଯେ କଥା ଆସୁଛି ତାହା ନୁହଁ, ଭଗବାନଙ୍କ ଯେକୌଣସି ଅଙ୍ଗ ଯେକୌଣସି କାର୍ଯ୍ୟ କରିପାରିବ। ବର୍ଣ୍ଣନା କରାଯାଇଛି ଉପନିଷଦରେ, ଯସ୍ୟ କ'ଣ ଅସ୍ୟ ମହଦ୍ଭୂତସ୍ୟ ନିଶ୍ୱସିତ ମେଧତ୍ ଋଗ୍ଭେଦ ସାମଭେଦ ଯଜୁର୍ଭେଦ, ଭଗବାନ ନିଶ୍ୱାସରୁ ଏ ଭେଦ ଯାହା ଦେଇଛନ୍ତି, ଭଗବାନଙ୍କ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ଇଏ ଭଗବାନଙ୍କ ଅଦ୍ୱୟ ତତ୍ତ୍ୱ ସବୁ ରହିଛି। ତେଣୁ ଭଗବାନ ତଥାପି ତାଙ୍କ ମୁଖ ପଦ୍ମରୁ ଏହିସବୁ କଥା ଉଦିତ ହେଇଥିଲା, ଉଦୟ ହେଇଥିଲା, ଯେମିତି ସୂର୍ଯ୍ୟ ଉଦୟ ହେଉଛନ୍ତି ଭଗବାନ କଥା ସବୁ ଦିବ୍ୟ, ଏସବୁ ଇଏ କାଳକାଳ ପାଇଁ ରହିବ, ଇଏ ନଷ୍ଟ ହେବ ନାହିଁ, ଭଗବାନ କଥା ଇଏ ଇଏ କାଳକାଳ ପାଇଁ ରହିବ। 5000 ବର୍ଷ ତଳେ ଭଗବାନ ଏଇ କଥାଟି କହିଥିଲେ, ଆଜି ଆମେ କଥାକୁ କରୁଛେ ଆଲୋଚନା, ଅନ୍ୱଥା ଅନ୍ୱାଥ ତାର ବ୍ୟାଖ୍ୟା ଚାଲିଛି, ରୁକ୍ମିଣୀ ଦେବୀ ବ୍ୟାଖ୍ୟା କରୁଛନ୍ତି, ଏବଂ ରୁକ୍ମିଣୀ ଦେବୀଙ୍କ ବ୍ୟାଖ୍ୟା ପରେ ଆମେ ମଧ୍ୟ ବ୍ୟାଖ୍ୟା କରୁଛେ ଭଗବାନ କଥାକୁ। ଯେତେ ବ୍ୟାଖ୍ୟା କଲେ ମଧ୍ୟ ସେ ତାର ଅନ୍ତ ନାହିଁ, ଭଗବାନ ଅନନ୍ତ, ତାଙ୍କର କଥା ମଧ୍ୟ ସେହିଭଳି ଭାବରେ ଗୁରୁତ୍ୱପୂର୍ଣ୍ଣ। ରୁକ୍ମିଣୀ ଦେବୀ ତାର ଯତ୍ ଅନ୍ୱାଥ ମୟ ଦୀତଂ ଯତ୍ ଅନ୍ୱାଥ, ଭଗବାନଙ୍କର ଠାରୁ ଯେ ଉଦିତ ହେଇଥିଲା, ଉଦୟ ହେଇଥିଲା ଭଗବାନ କଥା, ଭଗବାନ କଥା ଇଏ ଭୌତିକ ନୁହଁ, ନଷ୍ଟ ହେବ ନାହିଁ, ସବୁ ରହିଥିବ, ସବୁବେଳ ପାଇଁ ରହିଥିବ, କାଳ କାଳ ଧରି ଚାଲିଥିବ ଏ କଥା। ଏବଂ ସେଇ କଥା ଯଦିଓ କାଳ କାଳ ଧରି ଚାଲୁଛି, କିନ୍ତୁ ଆ ଭିତରେ ଗୋଟେ ତା ଦେହରେ ଆଉ ଗୋଟେ ବିଶେଷତ୍ୱ ରହୁଛି, କ'ଣ ନା ସେଇ କଥା ଆମେ ବାରମ୍ବାର ଶୁଣିଲେ ମଧ୍ୟ ଆମେ କହିବାନି ମୁଁ ଶୁଣିଦେଇଛି ଏଇଟା ଆଉ ଶୁଣିବି ନାହିଁ, ନା ସବୁବେଳେ ନୂତନ ଲାଗିବ, ଭଗବାନ କଥା ହେଉଛି ନିତ୍ୟ ନୂତନ, ଭଗବାନ ଯେଉଁଭଳି ଭାବେ ନିତ୍ୟ ନୂତନ, ଆଦ୍ୟଂ ପୁରାଣ ପୁରୁଷଂ ନବ ଯୌବନଙ୍କ, ସବୁବେଳେ ନୂତନ ଲାଗିବ, ନବ ଯୌବନ, ନବ ନୂତନ ଭାବରେ ସେ ଯୌବନ ପ୍ରାପ୍ତ ହୋଇଛନ୍ତି, ଏଇଭଳି ଭାବରେ ଲାଗିବ ଭଗବାନ କଥା ମଧ୍ୟ ସେହିଭଳି ଭାବରେ। ଅନେକ ସ୍ଥାନରେ ଏଇଟା ବର୍ଣ୍ଣନା କରାଯାଇଛି, ଏମିତିକି ଆମେ ବହୁତ ଥର କହିଛେ ଏଇ ଭାଗବତଙ୍କୁ ଯେତେବେଳେ ଶୁଣୁଥିଲେ ନାରଦ ମୁନି ଏବଂ ବ୍ୟାସଦେବ, ତାଙ୍କୁ ଲାଗୁଥିଲା ଏଇଟାକୁ ପ୍ରଥମ ଥର ପାଇଁ ଶୁଣୁଛନ୍ତି, ଯଦିଓ ନାରଦ ମୁନି ଭାଗବତଙ୍କୁ କହିଥିଲେ ବ୍ୟାସଦେବଙ୍କୁ, ବ୍ୟାସଦେବ ତାଙ୍କର ପୁତ୍ରଙ୍କୁ କହିଥିଲେ ଭାଗବତ ରଚନା କଲେ, କିନ୍ତୁ ତାଙ୍କୁ ଲାଗିଲା ନୂଆଭଳି ଶୁଣିନାହାନ୍ତି, ଏଇଭଳି ଅଶ୍ରୁତତର ମିବମ୍ ବୋଲି ବର୍ଣ୍ଣନା କରାଯାଏ, ଆଚାର୍ଯ୍ୟ ଟୀକାରେ କହିଛନ୍ତି ଏଇଟା ଭଗବାନ କଥା ସବୁବେଳେ ନିତ୍ୟ ନୂତନ ଲାଗିବ। ସବୁଦିନେ ଆମର ଏଠି ବର୍ଣ୍ଣନା କରାଯାଉନାହିଁ, ଆଉ ସବୁଦିନେ ଆମେ ପାଠ କରୁଛେ, ବା ବିଶେଷ ଭାବରେ ଯେଉଁଠି କୃଷ୍ଣ ବଳରାମ ରହିଛନ୍ତି ସକାଳେ ମଙ୍ଗଳ ଆଳତିରେ ତାଙ୍କର ଏଇଟା ପାଠ କରାଯାଏ। ବିଭାବରି ଶେଷ ଆଲୋକ ପ୍ରବେଶ ନିଦ୍ରା ଛାଡ଼ି ଉଠୁ ଜୀବ ବୋଲୋ ହରି ହରି ମୁକୁନ୍ଦ ମୁରାରି ରାମକୃଷ୍ଣ ହୟ ଗ୍ରୀବ। ସବୁଦିନ ପଳା ହେଉଛି କିନ୍ତୁ ଆମେ ଭୋର ହେବା ନାହିଁ, ସେଇଟା ଶୁଣୁଥିଲି କେତେ ଆଉ ଶୁଣିବ ନା, ଭଗବାନ କଥା ନୂତନ ଲାଗିବ, ଭଗବାନ କଥା ଏଭଳି ଦିବ୍ୟ, ଏସବୁ ଦିବ୍ୟ ନୂତନ ସବୁ ଲାଗିବ। କିନ୍ତୁ ଭୌତିକ ଜଗତରେ ଯେତେ ନୋବେଲ ପ୍ରାଇଜ୍ ପାଉ, ଯେତେ ଆୱାର୍ଡ଼ ପାଉ, ସବୁକିଛି ଥରେ ଦୁଇ ଥର ପଢ଼ିଦେଲେ ତାକୁ କେହି ପଢ଼ିବେନି, ଫିଙ୍ଗିଦେବେ। ଆମର ଶ୍ରୀଶ୍ରୀମନ୍ଦ ରାଧାକୁନ୍ଦୀ ସ୍ୱାମୀ ମହାରାଜ କହନ୍ତି ନ୍ୟୁଜ୍ ନ୍ୟୁଜ୍ ପେପର ନ୍ୟୁଜ୍ କରେ ନ୍ୟୁ ନୂଆ କ'ଣ ନୂଆ, ସବୁ ଓଲ୍ଡସ୍, ସବୁ ପୁରୁଣା ଜିନିଷ, ଥରେ ପଢ଼ିଦେଲେ ତାକୁ ଫିଙ୍ଗିଦେବେ। ପାଶ୍ଚାତ୍ୟ ଜଗତରେ ଯେଉଁ ସବୁ ରହିଛି ତାଙ୍କର ସବୁ ନ୍ୟୁଜ୍ ପେପର ସବୁ ରହିଛି, ବହୁତ ବହୁତ ମୋଟା ମୋଟା ସବୁ ନ୍ୟୁଜ୍ ପେପର ସବୁ ବାହାରିବ, ଫ୍ରିରେ ମଧ୍ୟ ଦିଆଯାଉଥିବ। ଆମେ ଦେଖିଥିଲୁ କେଉଁଠି କାନାଡ଼ାରେ ସବୁ ରାସ୍ତା ସାଇଡ଼୍ରେ ସବୁ ରହିଛି, ସେ ବାକ୍ସରେ ଥିବ ସେ ନ୍ୟୁଜ୍ ପେପର ବା ଦୋକାନମାନଙ୍କରେ ମଧ୍ୟ ରହିଥିବ, ଫ୍ରିରେ ଯିଏ ଚାହିଁବ ନେବ, ତା ଦେହରେ ଏମିତି ରହିଛି। ଏବଂ ଲୋକମାନେ ତାକୁ କହୁଥିଲେ ପଢ଼ନ୍ତି, ଆମର ମହାରାଜ କହୁଥିଲେ ତାଙ୍କୁ ସବୁ ବାଥରୁମ୍ରେ ପଢ଼ନ୍ତି, ସେଇଟାକୁ ବାଥରୁମ୍ରେ ପଢ଼ନ୍ତି, ବାଥରୁମ୍ରେ ପଢ଼ିକି ନ୍ୟୁଜ୍ ପେପରକୁ ସେଠି ଫିଙ୍ଗି ଦିଅନ୍ତି। ତେଣୁ ମହାରାଜ କହିଲେ ଏଇଟା ହେଉଛି ପ୍ରକୃତ ଯୋଗ୍ୟ ସ୍ଥାନ, ହେଉଛି ନ୍ୟୁଜ୍ ପେପର ପଢ଼ିବାର ସ୍ଥାନ ହେଉଛି ଏଇଟା ନ୍ୟୁଜ୍ ଯୋଗ୍ୟ ସ୍ଥାନ। ଭଗବାନ କଥା କେବେ ପୁରୁଣା ହେବ ନାହିଁ, ସବୁବେଳେ ନୂଆ ଲାଗିବ। ଭାଗବତମରେ ଗୋଟେ ଶ୍ଳୋକ ରହିଛନ୍ତି, କ'ଣ ଇଏ ଯେଉଁ ରହିଛନ୍ତି ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ, ଏଇଟାକୁ କହିଛନ୍ତି ନା ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ, ଏଇଟାକୁ ସୁତ ସୌନକା ଦୃଷ୍ଟି କହୁଛନ୍ତି ଯେ ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯୋଗୀ ସେ କହୁଛନ୍ତି ଆମେ ଭୟଂତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯଶ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସୌନକ ଋଷି ଏଇଟା କହୁଛନ୍ତି, ଭଗବାନ କଥା ଏଭଳି ଯେ ଯେତେ ଶୁଣିଲେ ମଧ୍ୟ ସେ ତୃପ୍ତ ହେବ ନାହିଁ, ଉତ୍ତମ ଶ୍ଳୋକ ବିକ୍ରମ ଭଗବାନଙ୍କର ଏଭଳି ଲୀଳା ରହିଛି। ଆଜି ଆମେ ସବୁ ଶୁଣୁଛେ ଏଇ ଉତ୍ତମ ଶ୍ଳୋକ ବିକ୍ରମ ଭଗବାନଙ୍କର ଏ ଲୀଳା ସବୁ, ଯଶ ଶୁଣନ୍ତା ଯେଉଁ କଥାକୁ ଶୁଣିଲା ମାନେ କ'ଣ ହେଉଛି ରସ, ଯଶ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ରସ ଜଣେ ପ୍ରାପ୍ତ ହେବ ଭଗବାନ କଥାରେ, ଅମୃତ ରସ ପ୍ରାପ୍ତ ହେବ, ଜ୍ଞାନ ପ୍ରାପ୍ତ ହେବ ଭଗବାନ କଥାରେ ଜ୍ଞାନ। ଏଇଠି ଏଇସବୁ ବର୍ଣ୍ଣନା କଲେ କେତେ ପ୍ରକାର ଜ୍ଞାନ ଆସିଲା, କେତେ ପ୍ରକାର ଆମେ ଶୁଣିଲେ ରୁକ୍ମିଣୀ ଦେବ ସବୁ କହିଲେ କେତେ ପ୍ରକାର ଜ୍ଞାନ ରହିଛି, ଏବଂ ପଦେ ପ୍ରତି ପଦରେ ଏ ବହୁତ ଆସ୍ୱାଦନୀୟ ସ୍ୱାଦୁ ସ୍ୱାଦୁ ପଦେ ପଦେ ଭଗବାନ ଲୀଳା ହେଉଛି ଏଇଭଳି ଭାବରେ। ଯାହାର ଯେତିକି ଶକ୍ତି ରହିଛି ସେ ସେଇଭଳି ଭାବରେ ତାକୁ ବ୍ୟାଖ୍ୟା କରିବ, ଅନ୍ୱାଥ ଯଦ ଅନ୍ୱାଥ ଯତ୍ ଅନ୍ୱାଥ ଯଦ ଅନ୍ୱାଥ, ଅନୁବାଦ କହିଲେ ବ୍ୟାଖ୍ୟା। ଏଇଭଳି ଭାବରେ ରୁକ୍ମିଣୀ ଦେବୀ ଭଗବାନ କଥାକୁ ପ୍ରଥମେ କହିଲେ, ଆପଣ ଯାହା କହିଲେ ଠିକ୍ କହିନାହାନ୍ତି, ଖଣ୍ଡନ କଲେ, ତାପରେ ପୁଣି କହିଲେ ଆପଣ ଯାହା କହିଛନ୍ତି ଠିକ୍ କହିଛନ୍ତି। ଏଇଭଳି ଭଗବାନଙ୍କର ଏକାଧାରରେ ଭୁଲ ହେଇପାରିବ, ଠିକ୍ ମଧ୍ୟ ହେଇପାରିବ, ଭଗବାନ କଥା ସେ ଏତେ ସହଜ କଥା ନୁହଁ ଜଣେ ବୁଝିବା, ବ୍ୟାଖ୍ୟା କରିବା। ରୁକ୍ମିଣୀ ଦେବୀ ବ୍ୟାଖ୍ୟା କଲେ, ବହୁତ ସୁନ୍ଦର ଭାବେ ବ୍ୟାଖ୍ୟା କଲେ, 34 ରୁ 48 15 ଶ୍ଳୋକରେ ଏ ବ୍ୟାଖ୍ୟା କଲେ ଭଗବାନ କଥାକୁ ବ୍ୟାଖ୍ୟା କଲେ। ତେଣୁ ଏଇ ଯେଉଁ କଥା ରହିଛି ବ୍ୟାଖ୍ୟା ରହିଛି, ଆମର ଗୋଟିଏ ଶ୍ଳୋକକୁ ଗୋଟିଏ ଘଣ୍ଟା ବ୍ୟାଖ୍ୟା କରାଯାଉଛି। ପ୍ରଭୁପାଦ ମହାରାଜ ଏଭଳି ବ୍ୟବସ୍ଥା କରିଛନ୍ତି, ଗୋଟିଏ ଶ୍ଳୋକକୁ ଗୋଟିଏ ଘଣ୍ଟା ବ୍ୟାଖ୍ୟା କରାଯାଉଛି ସବୁ ମନ୍ଦିରରେ। ଏବଂ ଏ ବ୍ୟାଖ୍ୟା ଉପରେ ଯେଉଁମାନେ ଯେତିକି ସିରିୟସ୍ ସେ ତାଙ୍କର ବହୁତ ପ୍ରଶ୍ନ ଆସିବ, ସେ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯିବ। ଅନ୍ୟ ମନ୍ଦିରମାନଙ୍କରେ ବହୁତ ଷ୍ଟ୍ରିକ୍ଟ, ଗୋଟେ ମିନିଟ୍ ଏପଟ ସେପଟ ହେବ ନାହିଁ, 9 ବାଜିଲା ମାନେ ତା ପୂର୍ବରୁ 5 ପୂର୍ବରୁ କଥା ସାରିବାକୁ ପଡ଼ିବ, 5 କ୍ୱେଶ୍ଚିନ୍ ଆନ୍ସର, ଗୋଟେ ମିନିଟ୍ ଅଧିକା ହେବ ନାହିଁ, 9 ବାଜିଲେ ସବୁ ଚାଲିଲେ ପ୍ରସାଦ ଦିଆହେବ, ଗୋଟେ ମିନିଟ୍ ଏପଟ ସେପଟ ହେବ ନାହିଁ। ଗୋଟେ ଥର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଏଇ ଭାଗବତ କ୍ଲାସ୍ ଦେଉଥିଲେ, ଏଠି ରହିଛି ଆମର ମାୟପୁରରେ ଇସ୍କନ ମନ୍ଦିରରେ, ସେଠି ଦୁଇଟି ସ୍ଥାନରେ କ୍ଲାସ୍ ଚାଲେ, ତଳେ ସାଧାରଣତଃ ଭାବରେ ବଙ୍ଗଳାରେ କ୍ଲାସ୍ ଦିଆଯାଏ, ଉପରେ ଇଂଲିଶରେ କ୍ଲାସ୍ ଦିଆଯାଏ, କିନ୍ତୁ ଫେଷ୍ଟିଭାଲ ମାନଙ୍କରେ ତଳେ ଇଂଲିଶରେ କ୍ଲାସ୍ ଦିଆଯାଏ, ଉପରେ ବଙ୍ଗଳାରେ କ୍ଲାସ୍ ଦିଆଯାଏ। ତେଣୁ ଥରେ ଆମର ମହାରାଜ କ୍ଲାସ୍ ଦେଉଥିଲେ ଏଇ ପର୍ବ ସମୟରେ, ଗୌର ପୂର୍ଣ୍ଣିମା ସମୟରେ କ୍ଲାସ୍ ଦେଉଥିଲେ, ସେ ଯେଉଁ ରହିଛି ତାଙ୍କର ମହାରାଜ କଥା କହନ୍ତି, ଅଧଘଣ୍ଟାଏ ଯାଏ ଖାଲି ଭାଗବତ ମହାତ୍ମ୍ୟ କହିବା ପାଇଁ, ତାଙ୍କ ଘର ଅଧଘଣ୍ଟାଟେ ଯାଏ, 2 ଘଣ୍ଟା 2.5 ଘଣ୍ଟା 3 ଘଣ୍ଟା ଧରି କଥା ଚାଲେ ଭଗବାନ ମହାରାଜଙ୍କର, ଏଭଳି କଥା ତାଙ୍କର ରହିଛି। ତେଣୁ ତାଙ୍କର ଟିକେ ଡେରି ହେଇଗଲା, କିନ୍ତୁ ସେ କହିଲେ ମୋର କଥା ସରିପାରିଲା ନାହିଁ, କିନ୍ତୁ ମୁଁ ଏଇଠି ବନ୍ଦ କରୁଛି କହିକିରି ରହିଲେ। ତା ପରଦିନ ଆମର ଭକ୍ତିଚାରୁ ମହାରାଜଙ୍କର କ୍ଲାସ୍ ଥିଲା, କିନ୍ତୁ ସିଏ କହିଲେ ମହାରାଜ ଆପଣ କ୍ଲାସ୍ ଦିଅନ୍ତୁ, ତା ପରଦିନ ସେ କ୍ଲାସ୍ ଦେଲେ। ଏଭଳି ରହିଛି ଏ ଭଗବାନ, ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ଭାବରେ ବ୍ୟାଖ୍ୟା କରିବେ। ରୁକ୍ମିଣୀ ଦେବୀ ଯେଉଁ ବ୍ୟାଖ୍ୟା କରୁଛନ୍ତି, ଭଗବାନଙ୍କର ଶକ୍ତି ସେ ପ୍ରାପ୍ତ ହେଇଛନ୍ତି। ଭଗବାନ କଥାକୁ ପ୍ରଥମେ କହିଲେ, ଆପଣ ଯାହା କହିଲେ ଠିକ୍ କହିଲେ ନାହିଁ, ଏଇଟା ମିଥ୍ୟା, ଏଇଟା ମିଥ୍ୟା ହେଇଗଲା ବା ଏଇଟା ଠିକ୍ ହେଲା ନାହିଁ, ଅସତ୍ୟ ହେଇଗଲା, ଏଇଟା ରୀତଂ ଅନୃତଂ ହେଇଗଲା, ଅନୃତ ବଚନ ହେଇଗଲା। କିନ୍ତୁ ପୁଣି କହୁଛନ୍ତି ଆପଣ ଯାହା କହିଲେ ସତ୍ୟ କହିଲେ, ଆ ପୂର୍ବରୁ ଯେଉଁ 2 ଶ୍ଳୋକ ଶୁଣିଲେ ଭଗବାନ କଥାକୁ ସତ୍ୟରେ ପରିଣତ କଲେ। ଏ ବ୍ୟାଖ୍ୟା ଏଇଭଳି ଭାବରେ ଅନେକ ବ୍ୟାଖ୍ୟା ହେଇପାରିବେ, ଏତିକି ଯେ ବ୍ୟାଖ୍ୟା ହେଇଗଲା ସେତିକି ନୁହଁ, ଭଗବାନଙ୍କର କଥା ସେ ସାଧାରଣ ବ୍ୟକ୍ତିଙ୍କର କଥା ନୁହଁ। ଭଗବାନ କଥାକୁ ବ୍ୟାଖ୍ୟା କରିବା ପାଇଁ କାହାର ଶକ୍ତି ରହିଛି? ସେ ଯାହାକୁ ଶକ୍ତି ପ୍ରଦାନ କରିବେ ସେ ବ୍ୟାଖ୍ୟା କରିବେ। ଦେଖନ୍ତୁ ଭାଗବତମରେ କେତେ ପ୍ରକାର ଟୀକାକାର ସବୁ ରହିଛନ୍ତି, ଅନେକ ପ୍ରକାର ଟୀକାକାର ରହିଛନ୍ତି, ଟୀକା ଦେଇଛନ୍ତି। ଭଗବାନ ଯେଉଁ କଥା କହୁଛନ୍ତି, ଭଗବାନ ମନର ଭାବ କ'ଣ ସେଇଟା ପ୍ରକାଶ କରିଛନ୍ତି। ମୂଳ ଟୀକାକାର ହେଲେ ଶ୍ରୀଧର ସ୍ୱାମୀ, ଜଣେ ବଲ୍ଲଭାଚାର୍ଯ୍ୟ ଜଣେ ଟୀକାକାର ଥିଲେ। ଥରେ ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ଯେତେବେଳେ ପୁରୀରେ ଥିଲେ ସେହି ସମୟରେ ସେ ଯାଇକରି ତାଙ୍କ ଟୀକାକୁ ଦେଖେଇଲେ, ଭାଗବତଙ୍କ ଟୀକା ବର୍ଣ୍ଣନ କରିଛନ୍ତି। କହିଲେ ମହାପ୍ରଭୁଙ୍କୁ କହିଲେ, ମୁଁ ଏଇ ଯେଉଁ ଟୀକା କରିଛି ଶ୍ରୀଧର ସ୍ୱାମୀଙ୍କର ଟୀକାକୁ ଗ୍ରହଣ ନ କରିକି ମୁଁ କରିଛି, ଏଭଳି ଭାବରେ କହିଦେଲେ। ତେଣୁ ମହାପ୍ରଭୁ କହିଲେ, ସେ ଶ୍ରୀଧର ହେଉଛନ୍ତି, ଶ୍ରୀଧର ସ୍ୱାମୀ ହେଉଛନ୍ତି ସେ ସ୍ୱାମୀ, ସ୍ୱାମୀ ନ ମାନିଲେ ବେଶ୍ୟା, ବେଶ୍ୟା କରି ଗଣି, ସ୍ୱାମୀକୁ ଯେ ନ ମାନିବ ସେ ହେଉଛନ୍ତି ବେଶ୍ୟା, ଏଇଭଳି ଭାବରେ କହିଦେଲେ। ଶ୍ରୀଧର ସ୍ୱାମୀ ହେଉଛି ମୂଳ ଟୀକାକାର, ଯେତେ ଟୀକାକାର ସବୁ ରହିଛନ୍ତି ଶ୍ରୀଧର ସ୍ୱାମୀଙ୍କର ତାଙ୍କର କ'ଣ ତାଙ୍କର ଅନୁସରଣରେ ବା ତାଙ୍କର ପାଦ ପଦ୍ମ ଧ୍ୟାନ କରି ସେଇ ଉପରେ ରଚନା କରିଛନ୍ତି। ଏବଂ ଏଭଳି ଭାବରେ ଭାଗବତ କଥା ରହିଛି, ଏତେ ଟୀକାକାର ରହିଛନ୍ତି ତାପରେ ଆଉ ଟୀକା ହେବ ନାହିଁ ତାହା ନୁହଁ, ଅନେକ ଅର୍ଥ ରହିଛି, ଅନେକ ଅର୍ଥ ରହିଛି। ଆମର ନାସିକର ଜଣେ ଟୀକାକାର ହେଇଛନ୍ତି, ଏଇ ଯେଉଁ ରହିଛନ୍ତି କ'ଣ ନା ହରିଶ୍ୱରୀ, ହରିଶ୍ୱରୀ ଚାହିଁଲେ ଭଗବାନ ଏଇ ଯେଉଁ ସବୁ ଲୀଳା କଲେ କ'ଣ ପାଇଁ କଲେ, କ'ଣ ପାଇଁ ଏମିତି ବସିଲେ, କ'ଣ ପାଇଁ ଏମିତି ହସିଲେ, କ'ଣ ପାଇଁ ଚଳନା କଲେ, କ'ଣ ତାଙ୍କର ଭାବନା କ'ଣ, ଭଗବାନ ଭାବ କିଏ ବୁଝିବ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ରଥଯାତ୍ରା ସମୟରେ ସେ ଗୋଟେ ସଙ୍ଗୀତ ଗାନ କରୁଥିଲେ, ଏଇ ଦିନ ଦୟାର୍ଦ୍ର ନାଥ ହେ ମଥୁରା ନାଥ, ଏଇଭଳି ଭାବରେ କେତୋଟି ସବୁ ଗାନ କରୁଥିଲେ, ତାଙ୍କ ମନର ଭାବନା କେହି ଜାଣିନାହାନ୍ତି। କିନ୍ତୁ ରୂପ ଗୋସ୍ୱାମୀ ସେଇଟାକୁ ତାର ମନର ଭାବନା ଜାଣିକରି, ମହାପ୍ରଭୁଙ୍କର ମନର ଭାବନା ଜାଣିକରି ଗୋଟେ ଶ୍ଳୋକ ରଚନା କରିଥିଲେ, ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି। ଶ୍ଳୋକ ରଚନା କରିକିରି ତାଳପତ୍ରରେ ରଚନା କରିକିରି ସେ ରହିଥିଲେ, ହରିଦାସ ଠାକୁର ଯେଉଁ ରହିଥିଲେ ସିଦ୍ଧ ବକୁଳରେ ପୁରୀରେ ସେଇଠି ରହୁଥିଲେ, ସେ ଚାଳରେ ଖୁସି ଦେଇଥିଲେ, ସେ ଯାଇଥିଲେ କୁଆଡ଼େ ସ୍ନାନ କରିବା ପାଇଁ। ମହାପ୍ରଭୁ ସବୁ ଜାଣନ୍ତି, ମହାପ୍ରଭୁ ଆସି ପହଞ୍ଚିଗଲେ, ଦେଖିଲେ ଏଇଟା ତାଳପତ୍ରରେ ଖୋଲିଦେଲେ, ଦେଖିଦେ କାଢ଼ିଦେଲେ, ଦେଖିଲେ ତାଙ୍କର ଯେଉଁ ଅକ୍ଷର ରହିଛି ମୋତିବଳି ଅକ୍ଷର, ମୋତିବଳି ଅକ୍ଷର ଅକ୍ଷର ଦେଖିଲେ ଜଣେ ଆନନ୍ଦିତ ହେଇଯିବ, ଏତିକି ସୁନ୍ଦର ଅକ୍ଷର ରୂପ ଗୋସ୍ୱାମୀଙ୍କର। ଏବଂ ତା ଦେହରେ ମହାପ୍ରଭୁ ଯେଉଁ ଭାବରେ ସେ ସଙ୍ଗୀତ ଗାନ କରୁଥିଲେ ସେଇଟାକୁ ତାର ଭାବକୁ ସେ ପ୍ରକାଶ କରିଛନ୍ତି। ତେଣୁ ମହାପ୍ରଭୁ ପଚାରିଲେ, ସ୍ୱରୂପ ଦାମୋଦର ଇତ୍ୟାଦି ସବୁ ତାଙ୍କର ରହିଛନ୍ତି ସେଠି ପାର୍ଷଦମାନେ, ତାଙ୍କୁ ପଚାରିଲେ ଇଏ କେମିତି ମୋର ଭାବକୁ ଜାଣିଲେ। ତେଣୁ ସେହି ସମୟ ରୂପଗୋସ୍ୱାମୀ ଆସି ପହଞ୍ଚିଲେ, ତାକୁ ଗୋଟେ ଚାପୁଡ଼ା ଭାରି କହିଲେ, ତୁ କେମିତି ମୋର ଭାବକୁ ଜାଣିଲୁ, ଏଇଭଳି ଭାବ। ସ୍ୱରୂପ ଦାମୋଦର କହୁଛନ୍ତି, ଆପଣ ଯାହାକୁ କୃପା କରୁଛନ୍ତି ସିଏ ଆପଣଙ୍କର କଥା ଭାବିବ, ଭଗବାନ ଏ ଯେଉଁ କଥା କହିଛନ୍ତି ବା ଭାଗବତରେ ଯେଉଁ ସବୁ କଥା କୁହାଯାଇଛି, ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି, ଇଏ ଭଗବାନଙ୍କର କ'ଣ ଭାବନା, ଯାହାକୁ କହୁଛନ୍ତି ସିଏ ଶୁଣିଲା ପରେ ତାଙ୍କର କ'ଣ ମନର ଭାବନା, ଏସବୁକୁ ନେଇକି ଟୀକା ପ୍ରଦାନ କରାଯାଇଛି। ଅନେକ ଟୀକାକାର ରହିଛନ୍ତି, ଏହିସବୁ ବ୍ୟାଖ୍ୟା କରୁଛନ୍ତି। ଏଇ ଯେଉଁ ରୁକ୍ମିଣୀ ଦେବୀ ବ୍ୟାଖ୍ୟା କଲେ, ସେ ବ୍ୟାଖ୍ୟାକୁ ମଧ୍ୟ ପୁଣି ବ୍ୟାଖ୍ୟା କରୁଛନ୍ତି। ଏଭଳି ଭାବରେ ଯେତେ ବ୍ୟାଖ୍ୟା କଲେ ମଧ୍ୟ ଭଗବାନ କଥାରେ ସମାପ୍ତ ହୋଇଗଲା ବ୍ୟାଖ୍ୟା ଆଉ ନାହିଁ ତାହା ନୁହଁ, ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ବ୍ୟାଖ୍ୟା କରିବ। ତେଣୁ ରୁକ୍ମିଣୀ ଦେବୀ ଏଇ ଯେଉଁ 34 ରୁ 48 ଏଇ 15 ଶ୍ଳୋକରେ ଭଗବାନ କଥାକୁ ବ୍ୟାଖ୍ୟା କଲେ, ମୟୋଦିତଂ ଯଦନ୍ୱାଥ, ଭଗବାନଙ୍କର ମୁଖରୁ ଯେଉଁ ଉଦିତ ହେଇଥିଲା, ଯେଉଁ କଥା ଆସିଥିଲା ଭଗବାନ, ଏ ପ୍ରଲମ୍ବିତା, ଭଗବାନ ତ ପରିହାସ କରୁଥିଲେ କିନ୍ତୁ ତା ହାତରେ ମଧ୍ୟ ଅନେକ ଅର୍ଥ ରହିଛି, ଇଏ ଭଗବାନ ତେଣୁ ଏଇଟା କହୁଛନ୍ତି ସାଧୁ ଏତତ୍ ଶ୍ରୋତୃ କାମିସ୍ତ, ଏ ସାଧ୍ୱୀ ଇଏ କହିଲେ ନା, ମା ରୁକ୍ମିଣୀ ଦେବୀ କହିଲେ ଏ ବେଶ୍ୟାମାନଙ୍କ ବିଷୟରେ ବର୍ଣ୍ଣନା କଲେ, ଯେଉଁମାନେ ଅସତୀ ସ୍ତ୍ରୀ ସେମାନେ ତାଙ୍କ ବିଷୟରେ ବର୍ଣ୍ଣନା କଲେ, ଅସତୀ ସ୍ତ୍ରୀ ଏଇଭଳି ଭାବରେ କାର୍ଯ୍ୟ କରିବ କିନ୍ତୁ ସତୀ ସ୍ତ୍ରୀ ଏଭଳି ଭାବରେ କରିବ ନାହିଁ, କିନ୍ତୁ ରୁକ୍ମିଣୀ ଦେବୀ ହେଉଛନ୍ତି ସତୀ ସ୍ତ୍ରୀ ସାଧ୍ୱୀ, ସେଠି କେଉଁ ସାଧ୍ୱୀ ସମ୍ବୋଧନ କରିଛନ୍ତି, ଆ ପୂର୍ବ ଶ୍ଳୋକରେ ଆମର ରୁକ୍ମିଣୀ ଦେବୀ ଏ କୁଂଶଲୀ କଥା କହିଥିଲେ, ବେଶ୍ୟା କଥା ଅସତୀ ସ୍ତ୍ରୀ କଥା କହିଥିଲେ, ତେଣୁ ଭଗବାନ ତାଙ୍କୁ ପ୍ରଥମେ ଶ୍ରୀ ଭଗବାନ ଉବାଚ, ଏ ଯେଉଁ ବ୍ୟାସଦେବ ଚାହିଁଥିଲେ ଲେଖିଥାନ୍ତି ଶ୍ରୀକୃଷ୍ଣ ଉବାଚ, ଭଗବାନ ସିଏ ଭଗବତ ତତ୍ତ୍ୱ, ଇଏ ହେଉଛି ଭଗବତ ତତ୍ତ୍ୱ, ସାଧାରଣ କଥା ନୁହଁ, ଯେତେ ଶୁଣିଲେ ମଧ୍ୟ ସେଇଭଳି ଭାବରେ ନୂତନ ଲାଗୁଥିବ, ଭଗବାନ କଥା ଏଭଳି ରହିଛି ଦିବ୍ୟ, ସବୁ ଦିବ୍ୟ, ତେଣୁ ଭଗବାନ ପ୍ରଥମେ ସମ୍ବୋଧନ କଲେ ସାଧୁ ସାଧ୍ୱୀ, ତମେ ଅସାଧୁ ନୁହେଁ, ତମେ ସାଧ୍ୱୀ, ମୁଁ ତ ପରୀକ୍ଷା କରେ ସାଧ୍ୱୀ ଏ ତ ଶ୍ରୋତୁ କାମିସ୍ତମ, ମୁଁ ତମଠାରୁ ଏଇ କଥା ଶୁଣିବା ପାଇଁ ଏଇଟା କହିଥିଲି, ଏଇଟା କହିଥିଲି ସାଧ୍ୱୀ ଏ ତ ଶ୍ରୋତୁ କାମିସ୍ତମ, ଭଗବାନଙ୍କୁ ମଧ୍ୟ କାମନା ହେଉଛି, ଆମର ଶ୍ରୀ ଶ୍ରୀମଦ ଗୌରକୁନ୍ଦ ସେ ମହାରାଜ କହୁଥିଲେ ଭଗବାନଙ୍କୁ ଲୋଭ, ଭଗବାନଙ୍କ ଲୋଭ ଆସୁଛି କିଭଳି ଭାବରେ, 3 ଲୋଭ କଥା ବର୍ଣ୍ଣନା କରାଯାଇଛି, ଆମେ ଏକଥା ବହୁତ ଥର କହିସାରିଛେ, ଏତେ କହିବା ନାହିଁ, ତେଣୁ ସମୟ ନାହିଁ, ମଧ୍ୟ ଭଗବାନଙ୍କର ମଧ୍ୟ ଇଚ୍ଛା ହେଉଛି, ଭଗବାନ ଓ ଭକ୍ତଙ୍କର ଭାବର ଆଦାନ ପ୍ରଦାନ ହୁଏ, ଖାଲି ଯେ ଭୌତିକ ଜଗତରେ ହସଖୁସି ହେଉଛନ୍ତି ତାହା ହେଉଛି ତାହା ନୁହଁ, ଭଗବାନ ମଧ୍ୟ ହସଖୁସି ହେଉଛନ୍ତି ତାଙ୍କର ଭକ୍ତମାନଙ୍କ ସହିତ, ଏଭଳି ଭାବରେ ଭାବର ଆଦାନ ପ୍ରଦାନ ହେଉଛି, କେତେବେଳେ ଭଗବାନ ଏଇଭଳି ଭାବରେ ଚଟା ପରିହାସ କରୁଛନ୍ତି, କେତେବେଳେ ପରୀକ୍ଷା କରୁଛନ୍ତି ବାମନଦେବଙ୍କ ସହିତ, ବାମନଦେବ ଯେଉଁ ଲୀଳା କରିଥିଲେ ବଳି ମହାରାଜ ସହିତ, ସିଏ ପରୀକ୍ଷା କରୁଥିଲେ, ଛଳନା କରିଥିଲେ ଭଗବାନ, ଛଳନା କଲେ, ଏଇଟାକୁ ଜାଣିବା ପାଇଁ ଚାହିଁଲେ ପରୀକ୍ଷିତ ମହାରାଜ, ଭଗବାନ ହେଇକିରି କାହିଁକି ଏଭଳି କଲେ, ଏଭଳି କାହିଁକି କଲେ, ଭିକ୍ଷା କଲେ, ଏସବୁ କଲା, 10 15 ବର୍ଣ୍ଣନା କରାଯାଇଛି, ତେଣୁ ଏ ଭଗବାନ ଲୀଳାଟିକୁ 15 ରୁ 23 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଲେ ଜୟଦେବ ଗୋସ୍ୱାମୀ 86 ବିକ୍ରମଣ ବଳି ମଧୁ ବାହମନ, ତାହାକୁ ବିସ୍ତାର କଲେ 9 ଅଧ୍ୟାୟରେ ବର୍ଣ୍ଣନା କରାଗଲା, ଏବଂ ବାହମନ ପୁରାଣ ଗୋଟିଏ ରହିଛି, ଭଗବାନ ବାମନ ଦେବଙ୍କର ଗୋଟିଏ ପୁରାଣ ରହିଛି ସ୍ୱତନ୍ତ୍ର ଭାବରେ, ବାମନ ପୁରାଣ 16 18 ପୁରାଣ ରହିଛି, ତା'ଦେହରେ ଗୋଟିଏ ବାମନ ପୁରାଣ ରହିଛି, ଭଗବାନ ବାମନ ଦେବଙ୍କର ଶିକ୍ଷା ସହିତ ରହିଛି, ବର୍ଣ୍ଣନା କରାଯାଇଛି ବାମନ ଦେବଙ୍କର ଏ ଯେଉଁ କଥା ରହିଛି, ଏଇଭଳି ଭାବରେ ଯାହାର ଯେତିକି ଶକ୍ତି ରହିଛି ସେ ସେତିକି ବେଳେ ବ୍ୟାଖ୍ୟା କରିବ, ଯେତେ ବ୍ୟାଖ୍ୟା କଲେ ମଧ୍ୟ ଜଣେ କହିପାରିବ ନାହିଁ ମୁଁ ସାରିଦେଲି କଥା ସରିଗଲା ଆଉ କିଛି ନାହିଁ ଜ୍ଞାନ, ନା ଭଗବାନଙ୍କର କଥା ସିଏ ଦିବ୍ୟ, ତେଣୁ ଏଇ ଯେଉଁ ରହିଛି ଏଇଟା ସେ କହୁଛନ୍ତି ସାଧୁ ଏ ତ ସତୁ କାଁ, ଭଗବାନଙ୍କର ଇଚ୍ଛା ହେଲା ଜଣେ ଶୁଣିବା ପାଇଁ, ବିଶେଷ ଭାବରେ ଭଗବାନ ଚାହୁଁଥିଲେ ଏ ଯେଉଁ ପରେ ଏ ଯେତେବେଳେ ଭଗବାନ ତାଙ୍କୁ ପ୍ରତି ମୂର୍ଚ୍ଛା ହେଇଯାଇଥିଲେ, ଏଇଟା ସେ ଚାହୁଁନଥିଲେ ମୂର୍ଚ୍ଛା ହେଇଯିବେ ବୋଲି, ଭଗବାନ ଚିନ୍ତା କରିପାରିନଥିଲେ, ଭଗବାନ କରୁଥିଲେ ମୁଁ ତାଙ୍କ ସହିତ ଥଟା ପରିହାସ କରୁଛି, ଇଏ ମଧ୍ୟ କ୍ରୋଧରେ ମୋତେ କଥା କହିବେ, ଏଇଟା ଚାହୁଁଥିଲେ, ଏଇଟା କହୁଛନ୍ତି ଏଠି ସାଧୁ ଏତେ ସତୁ କାମ ଇସ୍ତୁ, ତୁମେ ବର୍ତ୍ତମାନ ଯେଉଁ କଥା କହିଲେ ଏଇଟା ଶୁଣିବା ପାଇଁ ମୁଁ ଚାହୁଁଥିଲି, କିନ୍ତୁ ତୁମେ ପ୍ରଥମେ ମୂର୍ଚ୍ଛା ହେଇଗଲ, କାରଣ ତାଙ୍କର ହେଉଛି ଇଏ ହେଉଛନ୍ତି ବାମ ଭାଗ, ବାମ ଭାବ ଦକ୍ଷିଣ ଭାବ ଦୁଇ ପ୍ରକାର ଭାବ ରହିଛି, କିନ୍ତୁ ଇଏ ହେଉଛନ୍ତି ଦକ୍ଷିଣ ଭାବର, ସତ୍ୟଭାମା ହେଉଛନ୍ତି ବାମ ଭାବ, ବାମ୍ୟ ଭାବ ତାଙ୍କର, ସିଏ ଭଗବାନଙ୍କୁ କ୍ରୋଧ ପ୍ରକାଶ କରିବେ, ଏସବୁ କଥା ରହିଛି, ବହୁତ ଲୀଳା ରହିଛି ଭଗବାନଙ୍କୁ ଆମେ ଶୁଣିବା ଦ୍ୱାରା ଲୀଳା ସବୁ ରହିଛି, ତେଣୁ ଇଏ ଦକ୍ଷିଣ ସ୍ୱଭାବର ଇଏ କ୍ରୋଧ ତାଙ୍କର ଆସିବ ନାହିଁ, କିନ୍ତୁ ତାପରେ ଯେତେବେଳେ ଏଇଭଳି ଭାବରେ ତାଙ୍କୁ ସୁସ୍ଥ କଲେ ତାପରେ ତାଙ୍କର ଏ କଥା ସବୁ ଇଏ କଲେ ବ୍ୟାଖ୍ୟା କଲେ 15 ଶ୍ଳୋକରେ ବ୍ୟାଖ୍ୟା କରି କହିଲେ, ତେଣୁ ଭଗବାନ ଏ ଶ୍ଳୋକରେ 49 ରୁ 59 11 ଶ୍ଳୋକରେ ଭଗବାନ ଏ କଥାକୁ ଅନୁମୋଦନ 9 ଶ୍ଳୋକରେ କହିବେ, ଆଉ 2 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଏଇଟାକୁ କନକ୍ଲୁଡ୍ କରିବେ ବା ବିଶ୍ରାମ ଦେବେ କଥାକୁ, ଭଗବାନ କଥାକୁ, ଲୀଳା ଚାଲିଥିଲେ ଚାଲିଥିବ ଶେଷ ହେବ ନାହିଁ, ତେଣୁ ଏଇଠି କହୁଛନ୍ତି ଯେ ଶତ୍ରୁ କାମେସ୍ତମ ରାଜପୁତ୍ରୀ ପ୍ରଲମ୍ବିତା, ହେ ରାଜପୁତ୍ରୀ ମୁଁ ତୁମ ପରୀକ୍ଷା କରିବା ପାଇଁ ଏଇଟା କରୁଥିଲି, ମୁଁ ଶୁଣିବା ପାଇଁ କଥା ଚାହୁଁଥିଲି ପ୍ରଲମ୍ବିତା, ତୁମକୁ ସେଇଥିପାଇଁ ମୁଁ ତୁମକୁ ବଞ୍ଚନା କରିଥିଲି ବା ତୁମକୁ ତ ପରିହାସରେ ଏଇଟା କହିଥିଲି। ଆମେ ଶୁଣିଥିଲୁ ଶୁକ୍ରାଚାର୍ଯ୍ୟଙ୍କର କଥା ରହିଛି କେଉଁ କେଉଁ ସ୍ଥାନରେ ମିଥ୍ୟାଟା ଯୁଗୁପ୍ସିତମ ନୁହଁ, ନିନ୍ଦନୀୟ ନୁହଁ। ତା ଦେହରେ ଗୋଟେ କଥା ହେଉଛି ସ୍ତ୍ରୀ ସୁନର୍ମ ବିବାହ, ସ୍ତ୍ରୀଙ୍କ ସହିତ ନର୍ମ ବା ପରିହାସ କରିବାଟା, ଏଇଟା ମିଥ୍ୟା କହିଲେ ମଧ୍ୟ ସେଇଟା ନିନ୍ଦିତ ନୁହଁ। ଭଗବାନ ଯଦି ମିଥ୍ୟା କହିଲେ ମଧ୍ୟ କିନ୍ତୁ ସେଇଟା ମଧ୍ୟ ସତ୍ୟ, ଏଭଳି ଭାବରେ ବ୍ୟାଖ୍ୟା କଲେ ରୁକ୍ମିଣୀ ଦେବ ଶୁଣିଲେ ଏଇଟା। ତେଣୁ ଏଠି କହୁଛନ୍ତି ସାଧୁ ଏତେ ସ୍ୱତୁ କାମେ ସ୍ତଂ ରାଜପୁତ୍ରୀ ପ୍ରଲମ୍ବିତା, ରାଜପୁତ୍ରୀ ସିଏ ସାମାନ୍ୟ କନ୍ୟା ନୁହଁ, ସାମାନ୍ୟ ଜଣେ ସ୍ତ୍ରୀ କନ୍ୟା ନୁହନ୍ତି, ସେ ରାଜଙ୍କର କନ୍ୟା, କେତେ ତାଙ୍କର ଐଶ୍ୱର୍ଯ୍ୟ ରହିଛି, କେତେ ପ୍ରକାର ତାଙ୍କର ଜ୍ଞାନ ରହିଛି, ରାଜପୁତ୍ରୀ ଅର୍ଥର ଶବ୍ଦ ହେଉଛି ଅର୍ଥ ହେଉଛି ଏଇଟା, ତାଙ୍କର ସେଇଭଳି ଭାବରେ ରହିଛି ଐଶ୍ୱର୍ଯ୍ୟ ସବୁ ରହିଛି ରାଜପୁତ୍ରୀ, କିନ୍ତୁ ମୁଁ ତୁମକୁ ସେଇଥିପାଇଁ ପରୀକ୍ଷା କରୁଥିଲି ପ୍ରଲମ୍ବିତା, ତୁମକୁ ପରିହାସ କରୁଥିଲି, କିନ୍ତୁ ମୟୋଦିତଂ ଯତ୍ ଅନ୍ୱାଥଂ, କିନ୍ତୁ ମୁଁ ଯେଉଁ ସବୁ କଥା କହିଲି ଆ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି। ଭଗବାନ ତାଙ୍କର କଥାରେ 16 ଦୋଷ ଦେଖିଲେ, ତୁମେ ଯେ ମୋତେ ବିବାହ କଲ ତୁମର ଭୁଲ ହେଇଗଲା, ବର୍ତ୍ତମାନ କହିବାର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ ମୋତେ ସମୟ ଅଛି, ତୁମେ ଆଉ ଜଣେ ରାଜପୁତ୍ରଙ୍କୁ ବିବାହ କର। ସେତେବେଳକୁ ରୁକ୍ମିଣୀ ଦେବୀଙ୍କର ପୁଅର ପୁଅ ହେଇସାରିକି ସିଏ ବାହା ହେଇସାରିଲେଣି, ନାତି ବାହା ହେଇ ନାତୁଣୀ ବୋହୂ ଆସିଲେଣି, କିନ୍ତୁ ଭଗବାନ କହୁଛନ୍ତି ବର୍ତ୍ତମାନ ତଥାପି ସେ ସବୁବେଳେ ଯୁବତୀ ନବଯୁବତୀ, ଯେମିତି ଭଗବାନ ନବଯୌବନଞ୍ଚ ତାଙ୍କର ପତ୍ନୀମାନେ ମଧ୍ୟ ସେଇଭଳି ଭାବରେ, ଭଗବାନ ଭକ୍ତ ସବୁବେଳେ ସେଇଭଳି ଭାବରେ, ତାଙ୍କୁ ଏଇସବୁ ବାର୍ଦ୍ଧକ୍ୟ ଗ୍ରାସ କରେ ନାହିଁ, ସବୁବେଳେ ଚିର ଯୌବନ ସବୁବେଳେ ଯୌବନ ଅବସ୍ଥାରେ ସେମାନେ ରହନ୍ତି। ତେଣୁ ମୟୋଧିତଂ ଜଦନ୍ୱାଥ, ମୁଁ ଯେଉଁ ତୁମ ମୋଠାରୁ ଯେଉଁ କଥା କହିଥିଲି ସେଇଟାକୁ ତୁମେ ଯେଉଁ ବ୍ୟାଖ୍ୟା କର, ଜଦନ୍ୱାଥ ସର୍ବଂ ତତ୍ ସତ୍ୟମେବ ହି, ସର୍ବ ସବୁକିଛି ସତ୍ୟ, ତୁମେ ଯାହା କହିଛ କିଛି ଅସତ୍ୟ ନୁହଁ, ସତ୍ୟ ସର୍ବଂ ତେ ତତ୍ ସର୍ବଂ ତତ୍ ସତ୍ୟମେବ ଏବ ହି, ଦୁଇଟି ଶବ୍ଦ ବ୍ୟବହାର କରାଗଲେ, ଏବ ଅର୍ଥ ମଧ୍ୟ ଠିକ୍ ନିଶ୍ଚିନ୍ତ ଭାବରେ ଠିକ୍, ହି ଅର୍ଥ ମଧ୍ୟ ସେଇଟା, ତେଣୁ ସତ୍ୟ ଉପରେ ପ୍ରାଧାନ୍ୟ ଦେବା ପାଇଁ ଏବ ଏବଂ ହି ଏ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି, ସତ୍ୟମେବ ହି ଏଇଭଳି ଭାବରେ କେତେ କେତେ ସ୍ଥାନରେ ସବୁ ରହିଛି। ଯେମିତି ଆମର ଗୋଟେ କଥା ରହିଛି ବୃହତ୍ ନାରଦ ପୁରାଣରେ, ହରେ ନାମ ହରେ ନାମ ହରେ ନାମ ଏବ କେବଳମ କେଳଉ ନାସ୍ତେବ 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 ଗତିରଣ୍ୟଥା, ଭଗବାନ ନାମ ତିନି ଥର କୁହାଗଲା, ହରେ ନାମ ହରେ ନାମ ହରେ ନାମ ଏବ ହି କେବଳ, ସେଠି ମଧ୍ୟ ବର୍ଣ୍ଣନା କରେ ଏବ ହି କେବଳ କେବଳ, ଏଠି ତିନୋଟି ସେଠି ରହିଛି ଭଗବାନ ନାମ ଉପରେ ପ୍ରାଧାନ୍ୟ ଦେବା ପାଇଁ। ପୁଣି ବିପରୀତ ଭାବରେ ବା ନେଗେଟିଭଲି ବା ପରୋକ୍ଷ ଭାବରେ ଯେଉଁ କହିଲି ନାସ୍ତେବ 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 ତିନି ଥର କହିଲେ, ଏବ 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 ତିନି ଥର ଗତିରଣ୍ୟଥା, ଯେଉଁ କଥା ଉପରେ ପ୍ରାଧାନ୍ୟ ଦେବା ପାଇଁ ଏଇଟାକୁ ସେ କୁହାଯାଏ, ଏବ ହି ଦୁଇଟି ଜିନିଷ ବ୍ୟବହାର କରାଯାଇଛି ଏକା ଅର୍ଥ, କିନ୍ତୁ ବ୍ୟବହାର କରାଯାଇଛି, ଏ ଭଗବାନ କଥାରେ କ'ଣ ଭୁଲ ଆସିବ ନା କ'ଣ, ସେ କଥାର ମହାତ୍ମା ଯେଉଁ ରୁକ୍ମିଣୀ ଦେବୀ ଯେଉଁ କହିଲେ ସବୁ ସତ୍ୟ, କୌଣସି ଅସତ୍ୟ ନାହିଁ, ତା'ର ଅର୍ଥ ହେଉଛି ଏଇଟା, ପରୋକ୍ଷ ଭାବରେ ଏବଂ ପ୍ରତ୍ୟକ୍ଷ ଭାବରେ ଦୁଇ ଭାବରେ ଆମେ ବୁଝିବା, ପ୍ରତ୍ୟକ୍ଷ ଭାବରେ ଅନ୍ୟ ବ୍ୟତିରେକ ବୋଲି କୁହାଯାଏ ସେଇଟାକୁ, ପ୍ରତ୍ୟକ୍ଷ ଭାବରେ ସେଇଟା ବୁଝିଲେ ହବ, ପରୋକ୍ଷ ଭାବରେ ମଧ୍ୟ ଏଇଟା କରିବ, ଯେମିତି ମହାପ୍ରଭୁ କହିଲେ ଆମର ପରିଚୟ ଦେଲେ, ନାହଂ ବିପ୍ରୋ ନ ଚ ନରପତି ନ ବୈଶ୍ୟ ଶୂଦ୍ରବା ନାହଂ ବର୍ଣ୍ଣୀ ନ ଚ ଗୃହପତି ନ ବନସ୍ଥ ଜ୍ୟୋତିର୍ବା, କିନ୍ତୁ ପ୍ରଦ୍ୟୁନ୍ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତାବ୍ଧେର ଗୋପୀ ଭର୍ତ୍ତୃପଦ କମଳୟ ଦାସ ଦାସାନୁ ଦାସ, ପରୋକ୍ଷ ଭାବରେ ଆମର ଯଦି ପରିଚୟ ଦିଆଯିବ, ପରୋକ୍ଷ ଭାବରେ କହିଲେ ମହାପ୍ରଭୁ ତାଙ୍କର ପରିଚୟ ଦେଲେ, ମୁଁ ବିପ୍ର ନୁହଁ, ମୁଁ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୂଦ୍ର ନୁହଁ ବା ମୁଁ ଗୃହସ୍ଥ ନୁହଁ ବା ବାନପ୍ରସ୍ଥ ନୁହଁ ବା ସନ୍ନ୍ୟାସୀ ନୁହଁ ବା ବ୍ରହ୍ମଚାରୀ ନୁହଁ, ଏ ଯେତେ ଯାହା ନୁହଁ କହିଲେ ମଧ୍ୟ ଆମେ ବୁଝିପାରିବା ଆମେ କିଏ, ଏଇଟାକୁ ନେତିନେତି ମାର୍ଗ ବୋଲି କୁହାଯାଏ, ଯେଉଁମାନେ ଜ୍ଞାନୀମାନେ ଏଇ ବେଦରେ ନେତିନେତି ମାର୍ଗ ରହିଛି, ମୁଁ କିଏ ଏଇଟାକୁ ଲୋକମାନେ ଜାଣିପାରନ୍ତି ନାହିଁ, ବହୁତ ପ୍ରକାର ଜ୍ଞାନୀମାନେ ତାହା ଭିତରେ କ'ଣ ସେ ବିଷୟରେ ଚିନ୍ତା କରି ଚାଲନ୍ତି, ନେତି ନେତି ମାର୍ଗ ବୋଲି କୁହା, ନ ଇତି ନ ଇତି ନ ଇତି, ଯାହା ଦେଖିବା ସିଏ ନୁହଁ, ମୁଁ ସେ ଇଏ ସତ୍ୟବସ୍ତୁ ନୁହଁ, ଏଇଭଳି ଭାବରେ ସତ୍ୟବସ୍ତୁଟା କ'ଣ ସେମାନେ ଜାଣିପାରନ୍ତି ନାହିଁ, ଏଇଭଳି ଭାବରେ ରହିଛି। ପରୋକ୍ଷ ଭାବରେ ଆମେ କଥାଟିକୁ ବୁଝି ପ୍ରତ୍ୟକ୍ଷ ଭାବରେ କହିଲେ ଯେ ବୁଝିବା। ତେଣୁ ଭଗବାନ ତାଙ୍କ ପରିଚୟ ଦେଲେ, ଗୋପୀ ଭର୍ତ୍ତୁର ପଦକମଳୟୋର ଦାସ ଦାସାନୁ ଦାସ, ଇଏ ହେଉଛି ଆମର ପରିଚୟ, ଇଏ ପ୍ରତ୍ୟକ୍ଷ ଭାବରେ ଏଇଟା ଜ୍ଞାନଟି ଦିଆଗଲା। ତେଣୁ ସବୁ ସବୁ କଥାରେ ଆମେ ସେ ଦୁଇଟି ଜିନିଷ ରହିଛି, ପ୍ରତ୍ୟକ୍ଷ ଭାବରେ ପରୋକ୍ଷ ଭାବରେ। ତେଣୁ ସତ୍ୟମେବ ହି କହିବାର ଅର୍ଥ ହେଉଛି ଅସତ୍ୟ ନୁହେଁ ଏଥିରେ କୌଣସି, ସବୁ ସତ୍ୟ, ସତ୍ୟ ସବୁକିଛି ସତ୍ୟ, ପୂର୍ଣ୍ଣ ସତ୍ୟ। ସେ ଭଗବାନ ଯେଉଁଭଳି ଭାବେ ପୂର୍ଣ୍ଣ ସତ୍ୟ, ତାଙ୍କର ପତ୍ନୀ ମାଧ୍ୟମ, ତାଙ୍କର ଶକ୍ତି ମାନେ, ଏମାନେ ମଧ୍ୟ ସତ୍ୟ। ତେଣୁ ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି ସନାତନ ଗୋସ୍ୱାମୀ ଯେ ହେ ସାଧୁ ଇତି ତ୍ୱୟା ସାଧୁ ଏବଂ ଉତ୍ତରଂ ଦାତବ୍ୟ ଇତି ଭାବ। ଭଗବାନ ଭାବ ହେଉଛି କ'ଣ, ତମେ ଯେଉଁ କଥା କହିଲ ସାଧୁ କଥା କହିଲ, ସାଧୁ କେତେଜଣ ସାଧୁ ରହିଛନ୍ତି ଭୌତିକ ଜଗତରେ, ସବୁ ଅସାଧୁ କିନ୍ତୁ ସାଧୁ ମଧ୍ୟ ରହିଛନ୍ତି। ଭଗବାନ ମା ଯେଉଁ କହିଲେ ରୁକ୍ମିଣୀ ଦେବୀ ସାଧୁ, ସାଧୁ କଥା କହିଲେ, ସାଧୁ ଏ ବର୍ଷ ଭଗବତ ଗୀତାରେ ସାଧୁର ସଂଜ୍ଞା ଦେଲେ ଭଗବାନ, କ'ଣ ଦେଲେ, ଅପି ଚେତ୍ ଶୁଦ୍ରାଚାରୋ ଭଜତେ ମାମ ଅନନ୍ୟ ଭାଗ ସାଧୁରେ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ବିଷ। ଯେଉଁମାନେ ଭଗବାନ ଭକ୍ତ, ଭଗବାନ ଭଜନ କରୁଛନ୍ତି, ସେମାନେ ହେଉଛନ୍ତି ସାଧୁ। ଏମିତିକି ଦୁରାଚାରୀ, ବହୁତ ଦୁରାଚାରୀ ହେଲେ, ସୁଦୁରାଚାରୀ ହେଲେ ମଧ୍ୟ ଯଦି ସେ ଭଗବାନ ଭଜନ କଲେ ତାକୁ ସାଧୁ ବୋଲି କୁହାଯିବ। ଏ କଥାଟିକୁ ବୁଝିପାରିଲେ ନାହିଁ ଧର୍ମରାଜଙ୍କ ଦୂତମାନେ। ଅଜାମିଳ ପ୍ରସଙ୍ଗରେ ଏ କଥାଟି ଆସୁଛି, ଅଜାମିଳ ସେହିଭଳି ଭାବରେ ସୁଦୁରାଚାରୀ ଥିଲା, କିନ୍ତୁ ସେ ଭଗବାନଙ୍କର ଯେଉଁ ନାମ ନେଉଥିଲା ସେଇଟାକୁ ବୁଝିପାରିଲେ ନାହିଁ। ସେ ପୁଅକୁ, ସେମାନେ ଭାବୁଥିଲେ ପୁଅକୁ ଡାକୁଛି ବୋଲି, ନାରାୟଣଙ୍କୁ ଡାକୁଛି, କିନ୍ତୁ ସେ ସାଧୁରେ ପରିଣତ ହେଇଯାଇ ସେ ବୁଝିପାରିଲେ ନାହିଁ। ତେଣୁ ଭଗବାନଙ୍କ ଦୂତମାନେ ଆସି ତାଙ୍କୁ ବୁଝେଇଲେ, ନାହିଁ ସାଧୁ, ତଥାପି ସେମାନେ ବୁଝିପାରିଲେ ନାହିଁ, ଯାଇ ପୁଣି ଯମରାଜଙ୍କୁ ପଚାରିଲେ। ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଭାବୁଛି ଏଇଟା, ଭଗବାନ ଏଇଟାକୁ ଗ୍ରହଣ କରନ୍ତି। ଯିଏ ଯେତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେତେ ବଡ଼ ପାପୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଥରେ ଜଣେ ଭଗବାନଙ୍କ ଶରଣରେ ଗଲେ ଭଗବାନ ତାକୁ ସାଧୁ ବୋଲି ଗ୍ରହଣ କରିବେ। ସାଧୁ ଏ ଭଗବାନ ଭାବୁଛି ଏଇଟା, ସନାତନ ଗୋସ୍ୱାମୀ ଭଗବାନ ଭାବକୁ ଜାଣିଛନ୍ତି। ତେଣୁ ସେ ତାଙ୍କ ଟୀକାରେ ଏଇଟା କୁହ, ହେ ସାଧୁ ଇତି ତ୍ୱୟା ସାଧୁ ଏବେ ଉତ୍ତରଂ ଦାତବ୍ୟ ଇତି ଭାବ। ତାଙ୍କର ଭଗବାନ ଭାବ ହେଉଛି କ'ଣ, ମନର ଭାବନା କ'ଣ ଚିନ୍ତା କରି ସେଇଟା କହୁଥିଲେ ନା, ତମେ ଯାହା କହିଲ ସେ ସାଧୁ, ସାଧୁ କଥା କହିଛ, ସାଧୁ। ଯେଉଁମାନେ ଏଇ ଯେଉଁ ପ୍ରଶଂସା କରନ୍ତି, ଯେଉଁ ବହୁତ ଉନ୍ନତ ସ୍ତରର ଯେଉଁମାନେ ଭକ୍ତମାନେ ଅଛନ୍ତି, ତାଙ୍କ ଭିତରେ ଯେତେବେଳେ କଥା ହୁଏ ସେମାନଙ୍କୁ ସାଧୁ ସାଧୁ ଏଇଭଳି ଭାବରେ କୁହନ୍ତି। ଆପଣ ଯାହା କହିଲେ ଠିକ୍ କଥା, ଠିକ୍ କଥା, ସାଧୁ ଶବ୍ଦ ବ୍ୟବହାର କରାଯାଏ, ସାଧୁ ସାଧୁ ଏଇଭଳି ଭାବରେ କୁହାଯାଏ। ତେଣୁ ତଚ୍ଚ ଯୁକ୍ତମେବ ଇତିହାସ, କେବଳ ଯେ ତୁମେ ସାଧୁ କଥା କହିଲ ତା ନୁହଁ, ସେଇଟା ଯୁକ୍ତ କଥା କହିଲ। କାଳ ସ୍ଥାନ କାଳ ପାତ୍ର ଅନୁସାରେ କି କିଭଳି ଭାବରେ କଥା କୁହାଯିବ, ସେସବୁ କଥା ରହିଛି। ତେଣୁ ଯୁକ୍ତମେବ ଛ, ତୁମେ ଯାହା କହିଲ ଏଇଟା ଠିକ୍ କଥା, ଯୁକ୍ତ, ବର୍ତ୍ତମାନ ଏ ସମୟ ପରିସ୍ଥିତି ପାଇଁ ଯୁକ୍ତ କଥା କହିଛ। ଅତଏବ ଶ୍ରୋତୁମ୍ କାମେଇ ଅସ୍ମାଭି, ତେଣୁ ଭଗବାନ ବହୁ ବଚନରେ କହିଛନ୍ତି, ଏକ ବଚନରେ କହୁନାହାନ୍ତି। ଅସ୍ମାଭି ଶବ୍ଦ ବ୍ୟବହାର କରାଯାଇଛି ହେଉଛି ବହୁ ବଚନରେ, ଯଦିଓ ଭଗବାନ ଏକ କିନ୍ତୁ ସେ ବହୁ ବଚନରେ କହିଲେ, ଭଗବାନଙ୍କ ଗ୍ରାମାର ନଲେଜ୍ ନାହିଁ ନା କ'ଣ, ଭଗବାନ ରେସ୍ପେକ୍ଟରେ ଏଇଟା କୁହାଯାଏ। ବା ଆଉ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ସେଠି ମଧ୍ୟ ତାଙ୍କର ସଖୀମାନେ ଥିଲେ, ତାଙ୍କର ସେବିକାମାନେ ଥିଲେ, ସେମାନେ ମଧ୍ୟ ଚାହୁଁଥିଲେ ଭଗବାନ ତାଙ୍କୁ ଏଇଭଳି ଭାବରେ କହିଲେ ସେ କିଭଳି ଭାବରେ ବ୍ୟବହାର କରିବେ, ତାଙ୍କର ମଧ୍ୟ ଇଚ୍ଛା ଥିଲା। ତେଣୁ ଅସ୍ମାଭି ଶବ୍ଦ ବ୍ୟବହାର କରାଯାଇଛି, ବହୁ ବଚନରେ କୁହାଯାଇଛି। ତେଣୁ ହି ଶବ୍ଦରେ ନିଶ୍ଚୟ, ନିଶ୍ଚିନ୍ତ ଭାବରେ ତୁମେ ଯାହା କହିଛ ସାଧୁ ଠିକ୍ କଥା କହିଛ, ଅତ୍ର ସଂଶୟ ନାସ୍ତି, ଏଥିରେ କୌଣସି ସନ୍ଦେହ ନାହିଁ, ଯାହା କହିଛନ୍ତି ରୁକ୍ମିଣୀ ଦେବୀ ସତ୍ୟ କହିଛନ୍ତି, ସେଥିରେ କୌଣସି ସନ୍ଦେହ ନାହିଁ। ହି ଶବ୍ଦ ବ୍ୟବହାର କରାଗଲା ସେଥିପାଇଁ, ଅତ୍ର ସଂଶୟ ନାସ୍ତି ଇତି ଅର୍ଥ। ଏଇଭଳି ଭାବରେ ସବୁ ରହିଛି, ଆମର ସମୟ ହୋଇଗଲା, 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା।
ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ। Hare Krishna.